Devaya. Om namo bhagavate vasudevaya. Srimad Bhagavatam, dasam skanda, 63 adhyaya, shloka sankhya 14. Mohitva tu girisam. Mohitva tu girisam. Jumbrenastrena jumbhitam. Jumbhenastrena jumbhitam. Banasya prutanang saurihi. Banasya prutanang saurihi. Jagana sigade sugusubhi. Jagana sigade subhi. Mohitva tu girisam. Jrumbhenastrena jrumbhitam. Banasya prutanang saurihi. Jagana sigade subhi. Mohitva tu girisam. Jumbhena srena jumbhitam. Banasya prutanang sauri. Jaganasi gade subhi. Jrumbhena srena jrumbhitam. Banasya prutanang sauri. Jaghanasi gade subhi. Mohitva tu girisam. Jrumbhena srena jrumbhitam. Banasya prutanang sauri. Jaghana sigade subhi. Mohitva tu girisam. Jumbhena srena jumbhitam. Banasya prutanang sauri. Jaghana sigade subhi. Mohitva tu girisam. Jumbhena srena jumbhitam. Banasya prutana suri. Jaganasi gade subhi. Mohitva tu girisam. Jumbhena srena jumbhitam. Banasya prutanang sauri. Jagana sigade subhi. Mohitva tu girisam. Jumbhena srena jumbhitam. Banasya prutanang sauri. Jagana sigade subhi. Mohitva tu girisam. Jumbhena srena jumbhitam. Anasya prutanang sauri. Jaghana sigade subhi. Shrokar anubad. Jumbhena astra dvara Sivanku mohita kari tanku hai mariva ku badhya kariva pare Shri Krishna tankar khadga, gada o bana ba sara dvara bana sura ra sanya vahanu ka agat kariva ka agrasura hale. Hare Krishna, Upasita Bhakta Sajjana Vrinda, Matri Vrinda, Aapan Manuka Amar Bhagavat Katha Swagat Jana Jauchi, Shonitpur Re E Yuddha Chalisanti, Tenu Gatakali Ame Alochana Karithile, Kivali Bhava Brahmastrasya Cha Brahmastram, Vayavyasya Cha Parvatam, Agnayasya Cha Parjanam, Naijang Pasu Patasya Cha. ଶ୍ଳୋକଟି ଆମେ ଗତକାଲି ଆଲୋଚନା କରିଥିଲେ, କିଭଳି ଅଗ୍ନି ବ୍ରହ୍ମାସ୍ତ୍ର ଦ୍ୱାରା ବ୍ରହ୍ମାସ୍ତ୍ରକୁ କାଟୁଥିଲେ ଭଗବାନ ଶିବଜୀ, ଗୋଟିଏ ପରେ ଗୋଟିଏ ଅସ୍ତ୍ର ଛାଡ଼ୁଥିଲେ ଏବଂ ଭଗବାନ ଗୋଟିଏ ପରେ ଅସ୍ତ୍ରକୁ କାଟି ଦେଉଥିଲେ। ସେହିଭଳି ଭାବେ ବାୟବ୍ୟସ୍ୟ ପାର୍ବତମ, ତେଣୁ ବ୍ରହ୍ମାସ୍ତ୍ର ପରେ ବାୟୁ ଅସ୍ତ୍ରକୁ ଛାଡ଼ିଲେ ଶିବଜୀ, ସେତେବେଳେ ତାକୁ ପାର୍ବତ ଅସ୍ତ୍ର ଦ୍ୱାରା ତାକୁ ପ୍ରତିରୋଧ କଲେ ବା ତାକୁ କ'ଣ ତାକୁ ନିଷ୍ଫଳ କରିଦେଲେ। ତାପରେ ଶିବଜୀ ଆଗ୍ନେୟ ଅସ୍ତ୍ର ଛାଡ଼ିଲେ, ଅଗ୍ନିଅସ୍ତ୍ର ଯେଉଁ ଭଗବାନ ବୃଷ୍ଟି ଜଳ ପର୍ଜନ୍ୟ କଲେ, ପର୍ଜନ୍ୟ କଲେ ଜଳ ଅସ୍ତ୍ର ଦ୍ୱାରା ସେ ଅଗ୍ନିକୁ ଲିଭେଇ ଦେଲେ। ଏବଂ ସେହିଭଳି ଭାବେ ନୈଜଂ ପାଶୁପତ୍ୟ ସଚ, ନୈଜଂ ନିଜ କହିଲେ ଭଗବାନଙ୍କର ଅସ୍ତ୍ର ଯେଉଁ ରହିଛି, ସେ ଅସ୍ତ୍ର ହେଉଛି ନାରାୟଣ ଅସ୍ତ୍ର। ସେ ଅସ୍ତ୍ର ଦ୍ୱାରା ଶିବଜୀଙ୍କର ଯେଉଁ ପାଶୁପତ ଅସ୍ତ୍ର ରହିଛି ତାକୁ ମଧ୍ୟ କାଟିଦେଲେ ବା ତାକୁ ନିଷ୍ଫଳ କରିଦେଲେ। ତେଣୁ ଚ ଶବ୍ଦରେ ବୁଝିବାକୁ ପଡ଼ିବ, ଏଠି ଚାରୋଟି ଚ ବର୍ଣ୍ଣନା କରାଯାଇଛି। ବ୍ରହ୍ମାସ୍ତ୍ରସ୍ୟ ଚ ବ୍ରହ୍ମାସ୍ତ୍ରଂ, ବାୟବ୍ୟସ୍ୟ ଚ ପାର୍ବତମ, ଆଗ୍ନେୟସ୍ୟ ଚ ପାର୍ଜନମ, ନୈଜଂ ପାଶୁପତ୍ୟସ୍ୟ ଚ। ଯେଉଁ ଚ ଶବ୍ଦ ବ୍ୟବହାର କରାଯାଇଛି, ଏହାର କିଛି ଖାଲିଟାରେ ବ୍ୟବହାର କରାଯାଇଛି ତା ନୁହଁ, ତା'ର ମଧ୍ୟ ବହୁତ ଅର୍ଥ ରହିଛି। ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି ଯେ ଏହିଭଳି ଭାବରେ ଅନେକ ଅସ୍ତ୍ର ଛାଡ଼ିଲେ ଶିବଜୀ। ଶିବଜୀ ଯେତେ ତାଙ୍କର ଅସ୍ତ୍ର ଥିଲା ସବୁ ଛାଡ଼ିଲେ ଏବଂ ଭଗବାନ ସବୁ ଅସ୍ତ୍ରକୁ କାଟି ପକାଇଲେ, ତା'ର ନିଷ୍ଫଳ କରିଦେଲେ। ତେଣୁ ଶିବଜୀ ପାଖରେ ଆଉ କିଛି ଅସ୍ତ୍ର ରହିଲା ନାହିଁ। ଭଗବାନ ଚାହୁଁନଥିଲେ ତାଙ୍କୁ ହତ୍ୟା କରିବା ପାଇଁ, ଭଗବାନ ତାଙ୍କର ଭକ୍ତଙ୍କୁ କେମିତି ହତ୍ୟା କରିବେ, ତାଙ୍କ ଭକ୍ତ କେତେ ନିଜର। ସେଥିପାଇଁ ସେ କହିଲେ, ଭଗବତ ଗୀତାରେ କହିଲେ, କୌତୈହ ପ୍ରତିଜାହନି ନମେ ଭକ୍ତ ପ୍ରଣଶତି, ମୋର ଭକ୍ତର କେବେ ହେଲେ ବିନାଶ ହେବ ନାହିଁ। ଆମେ ଅନେକ ଥର କହିଛେ, କାହିଁକି କହିଲେ ଭଗବାନ ଅର୍ଜୁନଙ୍କୁ କହିବା ପାଇଁ, ନିଜେ କହିଲେ ନାହିଁ କାହିଁକି? ନିଜେ କାହିଁକି କହିଲେ ନମେ ଭକ୍ତ ପ୍ରଣଶତି, ଅର୍ଜୁନ କାହିଁକି କହିଲେ କହିବା ପାଇଁ? ତେଣୁ ଯିଏ ଏଇଭଳି ଭାବରେ ଘୋଷଣା କରୁଛନ୍ତି, କୁହନ୍ତି କୁନ୍ତି ପୁତ୍ର ତୁମେ ଘୋଷଣା କର ମୋର ଭକ୍ତର କେବେ ବିନାଶ ହେବ ନାହିଁ, ତାହେଲେ ଶିବଙ୍କୁ କେମିତି ସେ ବିନାଶ କରିବେ? ଏ ଯୁଦ୍ଧ କରୁଥିଲେ, ଏ ଯୁଦ୍ଧ ଏଇଭଳି ଭାବରେ ଦେଖିବା ପାଇଁ ଯେ ଯୁଦ୍ଧ ହେଉଛି ବୋଲି। ଆଉ ପୂର୍ବରୁ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ଶିବଜୀଙ୍କ ଅନୁଚରଙ୍କୁ ଭଗବାନ ଏଭଳି ଚର ମାରିଲେ ସେ ପଳେଇଗଲେ, ଧାଇଁକି ପଳେଇଗଲେ, ଆଉ ରହିଲେ ନାହିଁ। ସେ ତାଙ୍କୁ ମାରିବା ପାଇଁ ଚାହୁଁନଥିଲେ, ଶିବଜୀଙ୍କର ସେ ଭକ୍ତ। ଆମେ କହିଥିଲୁ କିଭଳି ଭାବରେ ଭକ୍ତଙ୍କର ଯେଉଁ ନିଜ ଜନମାନେ କେତେ ଭଗବାନ ପ୍ରିୟ, ହଁ ଆଉ ପୂର୍ବରୁ କହିଥିଲେ ସେଇଟା ଭକ୍ତି ଭକ୍ତଜନ ପ୍ରିୟ। ଯେତେବେଳେ ଦୁର୍ବାସ ଯାଇଥିଲେ ଭଗବାନ ପାଖକୁ, ସେତେବେଳେ ଏଇ କଥାଟି ସେ କହିଲେ, ଅହମ୍ ଭକ୍ତ ପରାଧୀନ ହେ ସ୍ୱତନ୍ତ୍ର ଇବ ଦିଜ ସାଧୁବୀରଗ୍ରସ୍ତ ହୃଦୟ ଭକ୍ତି ଭକ୍ତଜନ ପ୍ରିୟ। ତେଣୁ ଭଗବାନ ଦୁର୍ବାସାଙ୍କୁ କ୍ଷମା କଲେ ନାହିଁ, ଶରଣ ଦେଲେ ନାହିଁ, କାରଣ ଦୁର୍ବାସା ତାଙ୍କର ଭକ୍ତ ଅମରୀଶଙ୍କ ପାଖରେ ଅପରାଧ କରିଥିଲେ। ତେଣୁ ସେ କହିଲେ ମୁଁ ଭକ୍ତର ପରାଧୀନ, ଆମ ଭକ୍ତ ପରାଧୀନ, ଯଦିଓ ଭଗବାନ ସେ ସ୍ୱତନ୍ତ୍ର, ଭଗବାନଙ୍କ ଉପରେ କେହି ନାହାନ୍ତି, ତାଙ୍କର ନିୟନ୍ତ୍ରଣକାରୀ କେହି ନାହାନ୍ତି, ସେ ହେଉଛନ୍ତି ସବୁକୁ ନିୟନ୍ତ୍ରଣକାରୀ, ସିଏ ପରମ ଈଶ୍ୱର, ପରମ କୃଷ୍ଣ ପରମ ଈଶ୍ୱର, ସେ ପରମ ନିୟନ୍ତ୍ରଣକାରୀ, ତାଙ୍କର କେହି ନିୟନ୍ତ୍ରଣକାରୀ ନାହାନ୍ତି, କିନ୍ତୁ ତଥାପି ଭକ୍ତ ତାଙ୍କୁ ନିୟନ୍ତ୍ରଣ କରନ୍ତି। ଆମ ଭକ୍ତ ପରାଧୀନ, ଭଗବାନ କହିଲେ ମୁଁ ଭକ୍ତର ଅଧୀନରେ ରହେ, ଅସ୍ୱତନ୍ତ୍ର ଇବ ଦ୍ୱିଜ, ସ୍ୱତନ୍ତ୍ର ମୁଁ ନୁହଁ, ଭଗବାନ ହେଉଛନ୍ତି ପ୍ରକୃତିରେ ସ୍ୱତନ୍ତ୍ର, କିନ୍ତୁ ତାଙ୍କର ଭକ୍ତ ବତ୍ସଳତା ପାଇଁ ସେ ଅସ୍ୱତନ୍ତ୍ର ହୋଇଯାଆନ୍ତି। ଆମେ ଯେଉଁ ସବୁଦିନେ ଭଗବାନ ପୂଜା କରୁଛେ, ସବୁଦିନେ ସକାଳୁ ଉଠିକରି ସବୁ ତାଙ୍କୁ ବସ୍ତ୍ର ପିନ୍ଧାଉଛେ, ତାକୁ ଉଠାଉଛେ, ନିଦ୍ରା ଭଙ୍ଗ ଉପସ୍ଥିତ ଉଠି କ'ଣ ଉତ୍ତିଷ୍ଠା ତିଷ୍ଠ ଗୋବିନ୍ଦ ଉତ୍ତିଷ୍ଠା ଗରୁଡ଼ ଧ୍ୱଜ ଉତ୍ତିଷ୍ଠା କମଳାକାନ୍ତ ତ୍ରୈଲୋକ୍ୟଂ ମଙ୍ଗଳଂ କୁରୁ। ଏଭଳି ଭଗବାନଙ୍କୁ ଉଠିବାକୁ ପଡ଼ୁଛି, ଭଗବାନ ସ୍ୱତନ୍ତ୍ର ସିଏ, କିନ୍ତୁ ସେ ଅସ୍ୱତନ୍ତ୍ର ହୋଇଯାଆନ୍ତି, ତାଙ୍କ ଭକ୍ତଙ୍କ ପାଖରେ ସେ ଅସ୍ୱତନ୍ତ୍ର ହୋଇଯାଆନ୍ତି। ତାଙ୍କୁ ଯଦି ଆମେ ବସ୍ତ୍ର ପରିଧାନ ନ କରିବା, ତାହେଲେ ସେ ପିନ୍ଧିପାରିବେ ନାହିଁ, ତାଙ୍କୁ ଖାଇବାକୁ ଯଦି ନଦେବା ସେ ଖାଇପାରିବେ ନାହିଁ, ତାଙ୍କୁ ଯଦି ଜଳ ନଦେବା ସେ ପିଇପାରିବେ ନାହିଁ, ଏଇଭଳି ଭାବରେ ବ୍ୟବହାର କରନ୍ତି ଭଗବାନ। ତେଣୁ ଭଗବାନଙ୍କର ଲୀଳାକୁ ଅନ୍ୟମାନେ ବୁଝିପାରିବେ, ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ବୁଝିପାରିବେ ନାହିଁ। ଆମର ଗୋଟେ ରହିଛନ୍ତି ସମ୍ପ୍ରଦାୟ ରହିଛନ୍ତି, ସେମାନେ କହନ୍ତି ଏଇ ଭଗବାନଙ୍କୁ ପୂଜା ହେଉଛି କ'ଣ ନା ପିତୁଳା ପୂଜା, ସେମାନେ ବେଦକୁ ଗ୍ରହଣ କରୁଛନ୍ତି, ବେଦ ଶାସ୍ତ୍ର ଇତ୍ୟାଦି ଶ୍ଳୋକ ସବୁ ପାଠ କରୁଛନ୍ତି, ସବୁ କରୁଛନ୍ତି, କିନ୍ତୁ ଭଗବାନଙ୍କର ଯେଉଁ ପୂଜା ହେଉଛି ସେ କହନ୍ତି ଇଏ ଭଗବାନ ନୁହନ୍ତି, ଇଏ ପ୍ରତିମା ପୂଜା, ପିତୁଳା ପୂଜା। ଏଇଭଳି ଭାବରେ ଥରେ ସେ ବ୍ୟକ୍ତି ଜଣଙ୍କ ତାଙ୍କର ଯେ ମୁଖ୍ୟ ସେ ଦେଖିଲେ ଭଗବାନ ପାଖରେ ଭୋଗ ଲଗେଇଛନ୍ତି, ସିଏ ଆସିକିରି ମୂଷା ସବୁ ଖାଇଯାଉଛନ୍ତି। ତେଣୁ ମୂଷା ଯେତେବେଳେ ଖାଇଯାଉଛନ୍ତି ସେ ଭାବିଲେ ଇଏ କି ଭଗବାନ, ଇଏ ଭଗବାନ ଯେ ମୂଷା ତାଙ୍କର ଖାଦ୍ୟକୁ ମୂଷା ଖାଉଛି, ସେ ରକ୍ଷା ତାକୁ ପ୍ରୋଟେକ୍ଟ କରିପାରୁନାହାନ୍ତି, ସିଏ କି ଭଗବାନ। ତେଣୁ ପ୍ରକୃତରେ ଏଥିରେ ଭଗବାନ ନାହାନ୍ତି। ଏଇଭଳିଆ ବହୁତ ବିଦ୍ୱାନ ବ୍ୟକ୍ତି ସିଏ ଜଣଙ୍କ, ଗୋଟେ ଗୋଟେ ସମ୍ପ୍ରଦାୟ ସେ ଆରମ୍ଭ କଲେ, ସମ୍ପ୍ରଦାୟ ସ୍ଥାପନ କଲେ। ତେଣୁ ଏଇଭଳି ଭାବରେ ଭଗବାନଙ୍କର ଯେଉଁ ରହିଛି ଐଶ୍ୱର୍ଯ୍ୟକୁ ସେମାନେ ବୁଝିପାରିବେ, ଭକ୍ତ ଯେଉଁମାନେ ନୁହନ୍ତି ସେମାନେ ବୁଝିପାରିବେ ନାହିଁ ଭଗବାନଙ୍କର କାହିଁକି ଏଭଳି ଲୀଳା କରୁଛନ୍ତି, ଜଣେ ବୁଝିହେବ ନାହିଁ। ଏମିତିକି ମହାଜନମାନେ ମଧ୍ୟ ମୋହିତ ହୋଇଯାଆନ୍ତି, ମହାଜନମାନେ ବସିକି ଦେଖୁଛନ୍ତି ଉପରେ, ବ୍ରହ୍ମା ଇତ୍ୟାଦି ସବୁ ଦେଖୁଛନ୍ତି, ଦେବତାମାନେ ସେମାନେ ସବୁ ଦେଖୁଛନ୍ତି ଭଗବାନ ଲୀଳାକୁ। ତେଣୁ ଏଇଥିରୁ ଆମେ ଜାଣିବା ଭଗବାନ ଚାହିଁଥିଲେ ତାଙ୍କୁ ହତ୍ୟା କରିଦେଇପାରିଥାନ୍ତେ, ଶିବଜୀଙ୍କୁ ହତ୍ୟା କରିଦେଇପାରିଥାନ୍ତେ। ଅବଶ୍ୟ ଶିବଜୀଙ୍କୁ ହତ୍ୟା କେହି କରିପାରିବେ ନାହିଁ, କାହିଁକି ଶିବଜୀ ହେଉଛନ୍ତି ଭଗବାନ, ସେ କାହାକୁ କିଏ ହତ୍ୟା କରୁନାହିଁ। ଭାଗବତରେ ବର୍ଣ୍ଣନା କରାଯାଇଛି, ଭଗବତ ଗୀତାରେ କ'ଣ କୁହାଯାଇଛି, କେହି କାହାକୁ ହତ୍ୟା କରୁନାହାନ୍ତି, କ'ଣ କୁହାଯାଏ ସେଇଟା ଶ୍ଳୋକ, ନାୟଙ୍ଗନ୍ତି ନ ଅନ୍ୟତେ। ପ୍ରକୃତରେ କେହି କାହାକୁ ହତ୍ୟା କରୁନାହାନ୍ତି, କିଏ କେହି ମୃତ୍ୟୁବରଣ କରୁନାହାନ୍ତି। ଯେଉଁମାନେ ଅର୍ଜୁନ କହିଲେ ନା, ଅର୍ଜୁନ କହିଲେ ପ୍ରଭୁ ମୁଁ କେମିତି ଏମାନଙ୍କୁ ହତ୍ୟା କରିବି, କଥଂ ଭୀଷ୍ମ ମହମ ସଂଖ୍ୟେ ଦ୍ରୋଣଂଚ ମଧୁସୂଦନ ଇସୁବି ପ୍ରତିଯୋଶ୍ୟାମି ପୂଜା ହବରି ସୂଦନ। ପ୍ରଭୁ ମୁଁ କେମିତି ଏମାନେ, ମୋର ପୂଜ୍ୟ ମୋର ଗୁରୁ, ମୁଁ କେମିତି ଏମାନଙ୍କୁ ହତ୍ୟା କରିବି। ଏଇଭଳି ଭାବରେ କହିଲେ ମୁଁ ମୋତେ କହୁଛ ତୁମେ ହତ୍ୟା କରିବା ପାଇଁ, ତୁମେ କ'ଣ ତୁମର ମଧୁସୂଦନ ହରିସୂଦନ ଦୁଇଟି ଶବ୍ଦ ବ୍ୟବହାର କରାଯାଇଛି ଗୋଟିଏ ଶ୍ଳୋକରେ, କାହିଁକି ଦୁଇଟି ଶ୍ଳୋକ ବା ଦୁଇଟି ଅର୍ଥ ଦୁଇଟି ଶବ୍ଦ କାହିଁକି ବ୍ୟବହାର କରାଗଲା, ମଧୁସୂଦନର ଅର୍ଥ ହେଉଛି ମଧୁନାମକ ଦୈତ୍ୟକୁ ହତ୍ୟା କରାଯାଇଛି ମଧୁସୂଦନ କୁହାଯିବ, କିନ୍ତୁ ତାର ଆଉ ଗୋଟେ ଅର୍ଥ ଅଛି, ସେ ହେଉଛି ମଧୁବଂଶରେ ସେ ଆସୁଛନ୍ତି ମଧୁସୂଦନ, ମଧୁବଂଶରେ ସେ ଆସୁଛନ୍ତି ନା, ଯଦୁବଂଶରେ ମଧୁ ଆସୁଛନ୍ତି ଜଣେ, ମଧୁସୂଦନ ବୋଲି ତାଙ୍କୁ କୁହାଯାଇଛି। ତେଣୁ ସେ କହିଲେ ହରିସୂଦନ, କହିଲେ ଶତ୍ରୁ ହତ୍ୟାକାରୀ, ଆପଣ ଶତ୍ରୁକୁ ହତ୍ୟା କରନ୍ତି। ଅର୍ଜୁନଙ୍କର କହିବାର ଉଦ୍ଦେଶ୍ୟ ଥିଲା ଆପଣଙ୍କର ଆପଣଙ୍କ ପିତା ବାସୁଦେବଙ୍କୁ ହତ୍ୟା କରିବେ ନା ଆପଣଙ୍କ ଗୁରୁ ଯେଉଁ ରହିଛନ୍ତି ସନ୍ଦୀପନୀ ମୁନି ତାଙ୍କୁ ହତ୍ୟା କରିବେ, ଏଇଭଳି ଏଇ ଉଦ୍ଦେଶ୍ୟରେ ଏଇ ଭାବରେ କହୁଛନ୍ତି ଏଇଟା। ତେଣୁ ଇଏ ଯେଉଁ ଅର୍ଜୁନ ଭଗବତ ଗୀତା ପ୍ରଥମ ଅଧ୍ୟାୟ ଏବଂ ଦ୍ୱିତୀୟ ଅଧ୍ୟାୟ ଯାହା ସବୁ କହିଥିଲେ ଭଗବାନ ତାକୁ ସବୁ ଖଣ୍ଡନ କରିଛନ୍ତି, ଅତି ଯେଉଁ ଯୁକ୍ତି ସବୁରେ ବାଡ଼ିଥିଲେ ଭଗବାନ ତାକୁ ସବୁ ଖଣ୍ଡନ କରିଛନ୍ତି। ତେଣୁ ଭଗବାନ କହୁଛନ୍ତି ଜ ଏନଂ ବ୍ୟତି ହନ୍ତାରମ ଯଶ୍ଚେନ ମନ୍ୟତ ହତମ ଉଭୌତୌ ନ ବିଜାନନ୍ତ ନାୟଂ ହନ୍ତି ନ ଅନ୍ୟତେ। ଯିଏ କହୁଛନ୍ତି, ଭଗବାନ କହିଲେ ଜ ଏନଂ ବ୍ୟତି ହନ୍ତାରମ, ଯିଏ ଭାବୁଛି ମୁଁ ହତ୍ୟା କରୁଛି ବୋଲି, ଏବଂ ଯଶ୍ଚନେ ବଧତେ ଯଶ୍ଚେନ ମନ୍ୟତ ହତମ, ବା ଯିଏ ଭାବୁଛି ମୋତେ ସିଏ ହତ୍ୟା କରିଦେଲେ ବୋଲି, ଉଭୌତୌ ନ ବିଜାନନ୍ତ ଦୁଇ ଜଣ ଯାକ ଜାଣିନାହାନ୍ତି, ନାୟଂ ହନ୍ତି ନ ଅନ୍ୟତେ, କିଏ କାହାକୁ ହତ୍ୟା କରୁନାହିଁ, କିଏ କିଏ ମୃତ୍ୟୁବରଣ କରୁନାହିଁ, ଏଭଳି ଭାବରେ ରହିଛି କଥା। ଭଗବତ ଗୀତାରେ ଭଗବାନ କହିଲେ ନା ସବୁ ପ୍ରଥମ ଦ୍ୱିତୀୟ ଅଧ୍ୟାୟରେ କେତେ ପ୍ରକାର ବୁଝେଇଲେ, ନ ଜାୟତେ ମ୍ରିୟତେ ବା କଦାଚିତ ନାୟଂ ଭୂତ୍ୱା ଭବିତା ବା ନ ଭୂୟ ଅଜୋ ନିତ୍ୟ ଶାଶ୍ୱତୋୟଂ ପୁରାଣ ନ ଅନ୍ୟତେ ଅନ୍ୟମାନ ଶରୀରେ। ପ୍ରକୃତରେ ଜୀବର ମୃତ୍ୟୁ ନାହିଁ କି ଜୀବନ ନାହିଁ, ସେ ଜନ୍ମ ନେଉନାହିଁ କି ମୃତ୍ୟୁବରଣ କରୁନାହିଁ, ଏବଂ ଶରୀର ମୃତ୍ୟୁରେ ତାଙ୍କର ମୃତ୍ୟୁ ହେଉନାହିଁ। ତେଣୁ ଏହିଭଳି ଭାବରେ ଭଗବାନ କେତେ ପ୍ରକାର ବୁଝିଲେ, ଆତ୍ମା ସମ୍ବନ୍ଧୀୟ ଜ୍ଞାନ ପ୍ରଦାନ କଲେ, ପ୍ରଥମେ ସାଂଖ୍ୟ ଯୋଗରେ ପ୍ରଥମେ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଦେଲେ, ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି ନୈନଂ ଧହତି ପାବକ ନ ଚୈନଂ କ୍ଳଦନ୍ତି ଆପ ନ ଶୋଷତି ମାରୁତ, ନ ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି, ଶସ୍ତ୍ର ଦ୍ୱାରା ତାକୁ ହତ୍ୟା କରାଯାଇପାରିବନି, ଏହିସବୁ ଶସ୍ତ୍ର ଛଡ଼ା ହେଉଛି, ଅସ୍ତ୍ରଶସ୍ତ୍ର ଛଡ଼ା ହେଉଛି, ଅସ୍ତ୍ର ଆଉ ଶସ୍ତ୍ର ଭିତରେ ତଫାତ୍ କ'ଣ ହେଉଛି, ଗୋଟେ ହେଉଛି ଯେଉଁଟାକ ଧରିକିରି ସେ ଅସ୍ତ୍ରଟାକୁ ଧରିକିରି ଯୁଦ୍ଧ କରିବେ, ସେଇଟା ଅସ୍ତ୍ର, ଆଉ ଯେଉଁ ଛାଡ଼ିବେ ଯେମିତି ତୀର ଇତ୍ୟାଦି ସେଗୁଡ଼ା ସବୁ ଅସ୍ତ୍ର, କିନ୍ତୁ ଛାଡ଼ିବେ ସେଇଟା, ଶସ୍ତ୍ର, ଏଇଭଳି ଭାବରେ ଅସ୍ତ୍ରଶସ୍ତ୍ର ତଫାତ୍ ରହିଛି। ତେଣୁ ଭଗବାନ ଏଇଭଳି ଭାବରେ ସେ କହିଲେ ନା, ହିରଣ୍ୟକଶିପୁ ମାଗିଥିଲେ, ମୁଁ ଅସ୍ତ୍ରରେ ମରିବି ନାହିଁ କି ଶସ୍ତ୍ରରେ ମରିବି ନାହିଁ, ଏଭଳି ଭାବରେ କଥା ମାଗିଥିଲେ। ସବୁ ପ୍ରକାର ରୁନ୍ଧ ରୁଦ୍ଧି କରିଦେଇଥିଲେ, ମୁଁ ମୃତ୍ୟୁବରଣ କରିବି ନାହିଁ ବୋଲି, ସବୁ ପ୍ରକାର ଯେଉଁ ଅଛି ପସିବିଲିଟିକୁ କାଟିଦେଇ ବନ୍ଦ କରିଦେଇଥିଲେ, କିନ୍ତୁ ତଥାପି ଭଗବାନ ତାଙ୍କୁ ହତ୍ୟା କଲେ। ଭଗବାନ ହତ୍ୟା କଲେ ମାନେ ପ୍ରକୃତରେ ତ ଶରୀରକୁ ବିଦାରଣ କଲେ, ତାକୁ ଆତ୍ମାର ତା'ର ଜନ୍ମ ନାହିଁ କି ମୃତ୍ୟୁ ନାହିଁ, ତାକୁ କେହି ମାରିପାରିବେନି। ଆତ୍ମା ସବୁବେଳେ ପାଇଁ ରହିଛନ୍ତି, ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଯେଉଁମାନେ ପ୍ରାପ୍ତ ହୋଇଛନ୍ତି ସେମାନେ ଜାଣନ୍ତି, ସେମାନେ ହେଉଛନ୍ତି ଧୀର ବ୍ୟକ୍ତି। ଶିବଜୀ ହେଉଛନ୍ତି ଭଗବାନ ବିଷ୍ଣୁ, ତେଣୁ ତାଙ୍କୁ ତାଙ୍କ ଶରୀରକୁ ମଧ୍ୟ ସେ ହତ୍ୟା କରିବେ ନାହିଁ, କାହିଁକି ଶିବଜୀଙ୍କ ଶରୀର ଏ ଭୌତିକ ଶରୀର ନୁହଁ, ଶିବଜୀଙ୍କ ଶରୀର ହେଉଛି ଚିତ୍ ଶରୀର। ଆମେ ବର୍ଣ୍ଣନା କରାଯାଇଛି ଭାଗବତରେ ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯାଇ, ପଞ୍ଚମ ଅଧ୍ୟାୟରେ ପ୍ରହ୍ଲାଦଙ୍କୁ ମାରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ ହିରଣ୍ୟକଶିପୁ। ଯେତେ ପ୍ରକାର ଏ କରୋନା ବର୍ତ୍ତମାନ ଯେମିତି ରହିଛି, ଯେଉଁ ବର୍ତ୍ତମାନ କରୋନା ଭୟ ଆସ୍ତେ 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 ଦୂର ହୋଇଗଲାଣି, କରୋନା ପାଇଁ ଅତି ଭୟ ନାହିଁ। ତେଣୁ ସେହିଭଳି ଭାବରେ ବହୁତ ପ୍ରକାର ଉପାୟ ଅବଲମ୍ବନ କରିଥିଲେ ପ୍ରହ୍ଲାଦଙ୍କୁ ହତ୍ୟା କରିବା ପାଇଁ, ଯେତେ ପ୍ରକାର ଉପାୟ ଅଛି ସବୁଥିରେ ଉପାୟ କରିଥିଲେ, କିନ୍ତୁ ପ୍ରହ୍ଲାଦ ମୃତ୍ୟୁବରଣ କଲା ନାହିଁ, ଏଭଳି ଭାବରେ କଥା ରହିଛି। ହିରଣ୍ୟକଶିପୁର ଏତେ ଶକ୍ତି ଥିଲା, ସବୁ ଦେବତା ଆମେ 33 କୋଟି ଦେବତା ତା'ର ଶରଣରେ ଯାଇଥିଲେ, ତାକୁ ସେବା କରୁଥିଲେ, ଖାଲି ବ୍ରହ୍ମା ବିଷ୍ଣୁ ଏବଂ ଶିବ ଏ 3 ଜଣଙ୍କୁ ଛାଡ଼ିଦେଲେ, ଆଉ ସମସ୍ତେ ତାଙ୍କର ସେବା କରୁଥିଲେ। ଏମିତିକି ଏଇ କଥା ଯେତେବେଳେ ନାରଦ ମୁନି କହୁଛନ୍ତି ଯୁଧିଷ୍ଠିର ମହାରାଜଙ୍କୁ, ଯେଉଁ ରାଜସ୍ୱ ଯଜ୍ଞରେ ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଅର୍ଜୁନ ନାରଦ ମୁନି କହୁଛନ୍ତି ମୁଁ ମଧ୍ୟ ତାଙ୍କର ଗୁଣଗାନ କରୁଥିଲି, ଭଗବାନ ଗୁଣଗାନ ନ କରି ତାଙ୍କର ଗୁଣଗାନ କରୁଥିଲି, ଏଇଭଳି ଭାବରେ କଥା ରହିଛି। ତେଣୁ ପ୍ରହ୍ଲାଦକୁ ସବୁ ପ୍ରକାର ଚେଷ୍ଟା କଲେ ସେ ମାରିପାରିଲେ ନାହିଁ, ନମେ ଭକ୍ତ ପ୍ରଣଶ୍ୟତି, ଭଗବତ ଗୀତାରେ ଭଗବାନ କହିଲେ ନା ଭକ୍ତର କେବଳ ବିନାଶ ହେବ ନାହିଁ, ସବୁ ପ୍ରକାର ଚେଷ୍ଟା କଲେ କିନ୍ତୁ କିଛି ହେଲା ନାହିଁ। ତେଣୁ ଏଇଭଳି ଭାବରେ ଭଗବାନଙ୍କର ଭକ୍ତ ଏବଂ ତାଙ୍କର ଯେଉଁମାନେ ନିଜଜନ ଭଗବାନଙ୍କୁ ରକ୍ଷା କରିବେ, ତାଙ୍କ ଶରୀରକୁ ଯେଉଁ ହତ୍ୟା କାଟୁଛନ୍ତି ବା ହତ୍ୟା କରୁଛନ୍ତି, ଶରୀର ହତ୍ୟା ହେଉଛି, ଆତ୍ମାର ହତ୍ୟା ହେଉନାହିଁ, କିନ୍ତୁ ଏଇଟା ମଧ୍ୟ ଶରୀର ମଧ୍ୟ ସେ କରିବେ ନାହିଁ, ଶରୀରକୁ ମଧ୍ୟ ପ୍ରୋଟେକ୍ଟ ଦେବେ, ରକ୍ଷଣ କରିବେ, ସେଇଟା ସେ କହୁଛନ୍ତି ଅର୍ଜୁନଙ୍କ ଦ୍ୱାରା, ଅର୍ଜୁନ କହୁଛନ୍ତି ପ୍ରତିଜାନି। ତେଣୁ ଶିବଜୀ ତାଙ୍କର ଯେତେ ଅସ୍ତ୍ର ଥିଲା, ଚ ଶବ୍ଦରେ ଏଇଟା ଅର୍ଥ ବୁଝେଇହେବ, ଯେତେ ଅସ୍ତ୍ର ଥିଲା ସବୁ ଅସ୍ତ୍ର ସରିଗଲା, ଏଇଟାକୁ ଏଇଟା ଆଚାର୍ଯ୍ୟ କହିଛନ୍ତି, ଏଇଟା ଆଉ କିଛି ଅସ୍ତ୍ର ନାହିଁ, ତେଣୁ କ'ଣ କରିବେ। ତେଣୁ ଏଇ ଶ୍ଳୋକରେ କୁହାଯାଏ ମୋହିତ୍ୱା ତୁ ଗିରିଶଂ, ଭଗବାନ ଜାଣିଲେ ଆଉ ଶିବଜୀଙ୍କ ପାଖରେ ଅସ୍ତ୍ର ସରିଗଲା, ଆଉ ଯଦି ନାହିଁ କିଛି ଅସ୍ତ୍ର, ତେଣୁ ସେ କ'ଣ କଲେ ତାଙ୍କୁ ମୋହ କଲେ। ଆମେ ସମସ୍ତେ ମୋହ ହେଇକି ରହିଛେ, ଆମେ ସମସ୍ତେ ମୋହ ହେଇକି ରହିଛେ, ମାୟା ମୋହିତ, ମାୟା ମୋହିତ ମାୟା ଦ୍ୱାରା ମୋହିତ ହେଇକି ରହିଛେ। ଆମେ ସ୍କୁଲରେ ପଢ଼ିଲାବେଳେ, ସ୍କୁଲ କଲେଜରେ ପଢ଼ୁଥିଲୁ, ଯେ ଗୋଟେ ଶେକ୍ସପିୟରଙ୍କର ଗୋଟେ ଥିଲା, ଗୋଟେ ନାଟକ ଥିଲା, ଏ ମିଡ୍ ସମର୍ସ ନାଇଟ୍ ଡ୍ରିମ୍, ମିଡ୍ ସମର୍ସ ନାଇଟ୍ ନାଇଟ୍ ଡ୍ରିମ୍, ଏ ଯେଉଁ ସମର୍ କହିଲେ ଗ୍ରୀଷ୍ମ ଋତୁର ରାତିରେ କ'ଣ ଡ୍ରିମ୍ ବା ସ୍ୱପ୍ନ, ଏଇଟା ପଢ଼ୁଥିଲୁ ଆମେ। ଏ ଭୌତିକ ଜଗତ ପ୍ରକୃତ ସେଇଭଳି ଭାବରେ ସମସ୍ତେ ମୋହିତ ହେଇକି ରହୁଛନ୍ତି। ଏମିତି ଭଗବତ ଗୀତାରେ ଭଗବାନ କହିଲେ ଏମିତି କେହି ନାହିଁ ଯିଏ ମୋହିତ ହେଇକି ରହୁନାହିଁ, ନ ତଦସ୍ତି ଦିବ୍ୟାଙ୍ଗ ବା ଦିବି ଦେବୀଶୁ ବା ପୁନଃ ସତ୍ୟଙ୍କ ପ୍ରକୃତି ଯେ ମୁକ୍ତି ଯଦି ବି ସାତ୍ରୀ ଗୁଣାଇଁ। ଏମିତିକି ଦେବଲୋକଠାରୁ ଆରମ୍ଭ କରି ସମସ୍ତେ ମୋହିତ ହେଇକି ରହିଛନ୍ତି, ତ୍ରିଗୁଣରେ ସମସ୍ତେ ମୋହିତ ହେଇକି ରହିଛନ୍ତି। ଏ ଭୌତିକ ଜଗତରେ 3 ଗୁଣର ଭଗବାନ ଯେଉଁ 3 ଗୁଣ କରିଛନ୍ତି ସେ ସମସ୍ତଙ୍କୁ ବାନ୍ଧିକି ରଖିଛି, ସମସ୍ତେ ମୋହିତ ହେଇକି ରହିଛନ୍ତି, ମାୟା ଦ୍ୱାରା ମୋହିତ ହେଇକି ରହିଛନ୍ତି, ଏଭଳି ଭାବରେ ମୋହିତ ହେଇକି ରହିଛନ୍ତି। ସେମାନେ ଭାବୁଛନ୍ତି ମୁଁ ଅମକ, ମୁଁ ସମକ, ମୁଁ ସମକ, ଏଭଳି ଭାବରେ, କିନ୍ତୁ ନିଜର ପରିଚୟ କେହି ଜାଣିନାହାନ୍ତି, କାରଣ ଇଏ ମୋହ, ମୋହ ହେଇଥିବାରୁ ଆମର ସ୍ମୃତିଟି ନଷ୍ଟ ହୋଇଯାଇଛି। କ'ଣ ନଷ୍ଟ ମୋହ ସ୍ମୃତି ଲବ୍ଧା ତତ୍ ପ୍ରସାଦ, ବା ଆମର ସ୍ମୃତି ନଷ୍ଟ ହୋଇଯାଇଛି, ଆମେ ପ୍ରକୃତରେ ମୋହିତ ହୋଇକି ରହିଛେ, ସମସ୍ତେ ମୋହିତ ହୋଇକି ରହିଛନ୍ତି। ଏଇଟାକୁ ଦେଖିଲେ ବ୍ୟାସଦେବ, ଦେଖିଲେ ବ୍ୟାସଦେବ, ଯେତେବେଳେ ବ୍ୟାସଦେବ ସମସ୍ତ ଶାସ୍ତ୍ର ରଚନା କଲେ, ତା ଦେହରେ ବେଦ ଉପନିଷଦ ପୁରାଣ ଇତ୍ୟାଦି ସବୁ ରଚନା କରିସାରିଛନ୍ତି, ରଚନା କରିସାରିକରି ମଧ୍ୟ ବ୍ୟାସଦେବ ଶାନ୍ତି ପ୍ରାପ୍ତ ହୋଇପାରିଲେ ନାହିଁ। ସେ ଚିନ୍ତା କରୁଛନ୍ତି କ'ଣ ପାଇଁ ମୁଁ ଏଭଳି ଭାବରେ ଶାନ୍ତି ପ୍ରାପ୍ତ ହୋଇପାରୁନାହିଁ, ଭାଗବତ ପ୍ରଥମ ସ୍କନ୍ଧ ଚତୁର୍ଥ ଅଧ୍ୟାୟ ବର୍ଣ୍ଣନା କରାଯାଇଛି। ତେଣୁ ଏଇଭଳି ଭାବରେ ସବୁ ପ୍ରକାର ରଚନା କରିସାରିକି ମଧ୍ୟ ସେ ଶାନ୍ତି ପ୍ରାପ୍ତ ହେଲେ ନାହିଁ, ତେଣୁ ସେ ଚିନ୍ତା କରୁଛନ୍ତି କିମ୍ବା ଭାଗବତ ଧର୍ମ ନ ପ୍ରାୟଣ ନିରୂପିତା ପ୍ରିୟା ପରମହଂସାନାଂ ତଏବ ଅଚ୍ୟୁତ ପ୍ରିୟା। ପ୍ରଥମ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ଏଇଟା କହୁଛନ୍ତି ବ୍ୟାସଦେବଙ୍କର କଥା, ମନର ଭାବ ସୁତ ଗୋସ୍ୱାମୀ ଏଇଟା କହୁଛନ୍ତି। କିମ୍ବା ଭାଗବତ ଧର୍ମ, ଏସବୁ ଯେଉଁ ବେଦ ଉପନିଷଦ ପୁରାଣ ସବୁ ବର୍ଣ୍ଣନା କଲେ ସେଥିରେ ଭାଗବତ ଧର୍ମ ନାହିଁ, ବେଦ ଭାଗବତ ଧର୍ମ ନାହିଁ। ତେଣୁ ସେ ଚିନ୍ତା କରୁ, କିମ୍ବା ଭାଗବତ ଧର୍ମ ନ ପ୍ରାଣ ନିରୂପିତା, ମୁଁ ଏଇଟାକୁ ନିରୂପଣ କରି ନାହିଁ କି ଭାଗବତ ଧର୍ମକୁ, ଏସବୁ ବେଦ ଉପନିଷଦ ପୁରାଣ ଇତ୍ୟାଦି ମାନଙ୍କରେ ବର୍ଣ୍ଣନା କରି ନାହିଁ କି। ପ୍ରିୟା ପରମହଂସାନାଂ ତଏବ ଅଚ୍ୟୁତ ପ୍ରିୟ, ଏ ଭାଗବତ ଧର୍ମ ଆମେ ଯେଉଁ ପାଠ କରୁଛୁ ସକାଳ 8-9 ଭାଗବତ ଧର୍ମ, ଭାଗବତ ବିଷୟରେ କୁହାଯାଉଛି ଇଏ ହେଉଛି ପରମହଂସମାନଙ୍କ ପ୍ରିୟ। ପରମହଂସ ଯେଉଁମାନେ, ହଂସ କହିଲେ କିଏ ନା, ହଂସର ଗୋଟେ ରହିଛି କ୍ୱାଲିଟି ରହିଛି ବା ତା'ର ଏକ ଶକ୍ତି ରହିଛି, ଯଦି ଆମେ କ୍ଷୀରରେ ପାଣି ମିଶିକି ରହୁଛି ସେ ପାଣିଟାକୁ ଛାଡ଼ିଦେବ, କେବଳ କ୍ଷୀରଟାକୁ ଗ୍ରହଣ କରିବ, ଏଭଳି ଭାବେ ଶକ୍ତି ରହିଛି ହଂସର। ଆମର ଯେଉଁ ଭୌତିକ ଜଗତରେ ଯେତେ ପକ୍ଷୀ ରହିଛି, 30 ଲକ୍ଷ ପ୍ରକାର 10 ଲକ୍ଷ ପ୍ରକାର ପକ୍ଷୀ ରହିଛନ୍ତି, ତା ଦେହରୁ 2ଟି ପକ୍ଷୀ ହେଉଛନ୍ତି ବହୁତ ବିଶେଷ ଭାବରେ ବର୍ଣ୍ଣନା କରାଯାଇଛି, ଗୋଟିଏ ହେଉଛି ସବୁଠାରୁ ଅଧମ, ଗୋଟିଏ ହେଉଛି ଉତ୍ତମ। ଅଧମ ପକ୍ଷୀ ହେଉଛି କାଉ, କାଉ ହେଉଛି ଅଧମ ପକ୍ଷୀ, ଏବଂ ଉତ୍ତମ ପକ୍ଷୀ ହେଉଛି ହଂସ। ହଂସ ଏ ଯେଉଁ ରହିଛି ଭୌତିକ ଜଗତ, ସେହିଭଳି ଭାବରେ ଭୌତିକ ଜଗତରେ ସବୁ ପ୍ରକାର କଦର୍ଯ୍ୟ ବସ୍ତୁ ରହିଛି, କିନ୍ତୁ ତା ଦେହରେ ମଧ୍ୟ ବହୁତ ମୂଲ୍ୟବାନ ବସ୍ତୁ ରହିଛି, ତା ଦେହରେ ମଧ୍ୟ ବହୁତ ମୂଲ୍ୟବାନ ବସ୍ତୁ ରହିଛି। କାଉମାନେ କ'ଣ କରନ୍ତି ନା, ସେ କଦର୍ଯ୍ୟ ବସ୍ତୁକୁ ଉପଭୋଗ କରନ୍ତି, କିନ୍ତୁ ହଂସମାନେ ଏସବୁ ତା ଦେହରେ ଯେଉଁ ମୂଲ୍ୟବାନ ବସ୍ତୁ ରହିଛି ସେ ମୂଲ୍ୟବାନ ବସ୍ତୁଟାକୁ ଉପଭୋଗ ବା ଆସ୍ୱାଦନ କରନ୍ତି। ତେଣୁ ହଂସମାନ ଭିତରେ ଯେଉଁମାନେ ଉନ୍ନତ ପରମହଂସାନାମ, ସେମାନଙ୍କ ପ୍ରିୟ ଇଏ ଭାଗବତମ ପରମହଂସାନାମ, ପ୍ରିୟା ପରମହଂସାନାମ ତଏବ ଅଚ୍ୟୁତ ପ୍ରିୟ, ଏ ଭାଗବତ ଧର୍ମ ଅଚ୍ୟୁତ ଭଗବାନଙ୍କ ପ୍ରିୟ। ଭଗବାନଙ୍କର ଆମେ ଏ ଯେଉଁ ସେବା କରୁଛେ, ସକାଳୁ ଉଠିକିରି ତାଙ୍କୁ ସେବା କରୁଛେ, ତାଙ୍କ ପ୍ରିୟଟା କ'ଣ ନା, ଏଇ ଭାଗବତ ଧର୍ମ, ଭାଗବତ ଧର୍ମ ହେଉଛି ତଏବ ଅଚ୍ୟୁତ ପ୍ରିୟ। ଏଇଭଳି ଭାବେ ଚିନ୍ତା କରି ତଥାପି କନକ୍ଲୁଜନ୍ ପାଇପାରୁନାହାନ୍ତି କ'ଣ ପାଇଁ ହେଉଛି, ସେ ଶାନ୍ତି ପାଇପାରୁନାହାନ୍ତି ବୋଲି ଚିନ୍ତା ଧ୍ୟାନ କରୁଛନ୍ତି, ସରସ୍ୱତୀ ନଦୀ ତଟରେ ବଦ୍ରିକାଶ୍ରମରେ ଧ୍ୟାନ କରୁଛନ୍ତି। ଏଇଭଳି ଭାବରେ କରୁଥିଲା ବେଳେ ନାରଦ ମୁନି ଆସି ପହଞ୍ଚିଗଲେ। ନାରଦ ଭାଗବତ ପ୍ରଥମ ସ୍କନ୍ଧ 5 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ତେଣୁ ସେ କହିଛନ୍ତି, ବହୁତ କଥା ରହିଛି ଖାଲି ଆମେ ସଂକ୍ଷେପରେ କହିବା, ସେ କହୁଛନ୍ତି ଯଥା ଧର୍ମ ଦୟା ସାର୍ଥା ମୁନିବର୍ଜା ଅନୁକୀର୍ତ୍ତିତା ନ ତଥା ବାସୁଦେବସ ମହିମା ଅନୁବର୍ଣ୍ଣିତ। ଏ ବ୍ୟାସ, ତୁମେ ଯେଉଁ ବିଭିନ୍ନ ପ୍ରକାର ଧର୍ମ ଅର୍ଥ କାମ ମୋକ୍ଷକୁ ବିସ୍ତାର ଭାବରେ ବର୍ଣ୍ଣନା କରିଛ, ସେହିଭଳି ଭାବରେ ଭଗବାନଙ୍କ ନାମ ରୂପ ଗୁଣଲୀଳା ବିସ୍ତାର ଭାବରେ ବର୍ଣ୍ଣନା କରିନାହ। ତେଣୁ ସେ କହିଲେ ଯୁଗୁପ୍ସିତମ ଧର୍ମ କୃତେ ଅନୁଶାସତ, ତୁମେ ଯେଉଁ ଇଏ କଲ ଯୁଗୁପ୍ସିତମ, ଏ ନିନ୍ଦନୀୟ ଶାସ୍ତ୍ର ସବୁ ରଚନା କରିଛ, ବେଦ ଉପନିଷଦ ସବୁ ପୁରାଣମାନଙ୍କୁ ସେ କହୁଛନ୍ତି ନିନ୍ଦନୀୟ ଶାସ୍ତ୍ର, ବେଦ ଉପନିଷଦ କହିନାହାନ୍ତି, ପୁରାଣ ସବୁ ବର୍ଣ୍ଣନା କରାଯାଇଛି, ସେଟା ନିନ୍ଦନୀୟ ଶାସ୍ତ୍ର ବୋଲି କହିଛନ୍ତି ଯୁଗୁପ୍ସିତମ। ଏଇଭଳି ଭାବରେ କହିଲେ, ତେଣୁ ବ୍ୟାସଦେବ କହୁଛନ୍ତି ମୁଁ ତ ସବୁ ବର୍ଣ୍ଣନା କରିଛି, ବେଦ ଉପନିଷଦ ସବୁ ରହିଛି, ଭଗବାନଙ୍କ ଗୁଣ ନାମ ରୂଢ଼ ସବୁ ରହିଛି, ତାହେଲେ ଅନ୍ୟାନ୍ୟ ପୁରାଣମାନ କାହିଁକି ପୁରାଣ ସବୁ ବର୍ଣ୍ଣନା କରାଗଲା ନା, ସ୍ତ୍ରୀ ଲୋକମାନଙ୍କ ପାଇଁ, ସ୍ତ୍ରୀ ଶୂଦ୍ର ଦ୍ୱିଜ ବନ୍ଧୁନାଙ୍କ ତ୍ରୟୀନ ଶ୍ରୁତି ଗୋଚରା, ଶ୍ରୁତି ବେଦର ଗୋଟିଏ ନାମ ହେଉଛି ଶ୍ରୁତି, ଏମାନଙ୍କୁ ଏସବୁ ଶ୍ରୁତି ଜାଣିପାରିବେ, ସେଥିପାଇଁ ତାଙ୍କୁ ମହାଭାରତ ପୁରାଣ ଇତ୍ୟାଦି ସବୁ ବର୍ଣ୍ଣନା କରାଗଲା, ଇତି ଭାରତ ଆଖ୍ୟାନମ ଏଇ ଯେଉଁ ଭାରତ ମହାଭାରତ ପୁରାଣ ଏସବୁ ବର୍ଣ୍ଣନା କରାଗଲା। ତେଣୁ ଭଗବାନ ସେଥିପାଇଁ ନାରଦ ମୁନି କହିଲେ ନା, ତୁମେ ଯେଉଁ ଧର୍ମ ଅର୍ଥ କାମ ମୋକ୍ଷକୁ ବିସ୍ତାର ଭାବରେ ବର୍ଣ୍ଣନା କରିଛ, ସେଇଭଳି ଭାବରେ ଭଗବାନଙ୍କ ନାମ ରୂପ ଗୁଣ ଲୀଳା ବିସ୍ତାର ଭାବରେ ବର୍ଣ୍ଣନା କରିନା, ହରେ କୃଷ୍ଣା ହରେ କୃଷ୍ଣା 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ଏଇଭଳି ଭାବରେ କହି ନାରଦ ମୁନି ତାଙ୍କର ନିଜର ଜନ୍ମ ବୃତ୍ତାନ୍ତ କହିଲେ, ପୂର୍ବ ଜନ୍ମରେ କିଭଳି ସେ ଦାସୀ ପୁତ୍ର ଥିଲେ, ଏବଂ ଏଇ ଚତୁର୍ମାସ୍ୟ ସମୟରେ ଯେଉଁ ମୁନିମାନେ ଆସିଥିଲେ ସେମାନେ ଆସିକରି ବ୍ରହ୍ମବାଦୀମାନେ ଆସିକରି ସେଠି ରହିଥିଲେ, ତାଙ୍କ ମାଆ ଜଣେ ଧନୀ ବ୍ୟକ୍ତିଙ୍କର ଘରେ ଦାସୀ ହିସାବରେ ରହିଥିଲେ, ତେଣୁ ସେ ଚାରି ମାସ କାଳ ସେଠି ରହିଲେ ସେମାନେ ଭଜନ କୀର୍ତ୍ତନ କଲେ ସେଇଠି ଭଜନ କୀର୍ତ୍ତନ କଲେ ତାଙ୍କ ମା ଏବଂ ପୁଅ ଏ ନାରଦ ମୁନିଙ୍କ ପୂର୍ବ ଜନ୍ମ ଦୁଇଜଣ ଯାକ ତାଙ୍କର ସେବା କଲେ ତେଣୁ ଏମାନେ ଖୁସି ହୋଇଗଲେ ଏବେ ବିଷୟରେ ସେ ଛୋଟ ପିଲା ଏ ନାରଦ ଛୋଟ ପିଲା 5 ବର୍ଷର ବାଳକ ବା ଏଇଭଳି ଭାବରେ ଥିଲେ ତେଣୁ ତାଙ୍କୁ ତାଙ୍କ ଉପରେ ଖୁସି ହୋଇକି ତାଙ୍କୁ ମନ୍ତ୍ର ପ୍ରଦାନ କଲେ ଯେଉଁ ମନ୍ତ୍ର ପାଠ କରିକି ସେ ଯେତେବେଳେ ଚାଲିଗଲେ ଚାତୁର୍ମାସ ପରେ ସେମାନେ ଚାଲିଗଲେ ତାଙ୍କ ମାଆଙ୍କର ମୃତ୍ୟୁ ହୋଇଗଲା ସର୍ପ ଦଂଶନରେ ମୃତ୍ୟୁ ହୋଇଗଲା କିନ୍ତୁ ସେ ମନ ଦୁଃଖ କଲେ ନାହିଁ ସୂଚନା କଲେ ନାହିଁ କାରଣ ସେ ଇଏ ଆତ୍ମଜ୍ଞାନ ପ୍ରାପ୍ତ ହୋଇଥିଲେ ଆତ୍ମାର ମୃତ୍ୟୁ ନାହିଁ ତେଣୁ ସିଏ ଯେଉଁ ଦେଇଥିଲେ ସେ ବ୍ରହ୍ମବାଦୀମାନେ ଯେଉଁ ମନ୍ତ୍ର ଦେଇଥିଲେ ସେ ମନ୍ତ୍ରକୁ ପାଠ କରିକରି ସେ ଚାଲିଲେ ଏଇଭଳି ଭାବରେ ସବୁ ଅତିକ୍ରମ କରିକି ଗୋଟିଏ ପରେ ଗୋଟିଏ ଅତିକ୍ରମ କରିକିରି ଗୋଟିଏ କ୍ଳାନ୍ତ ହୋଇଗଲେ ଗୋଟେ ନଦୀରେ ସ୍ନାନ କରିକିରି ଗୋଟେ ଗଛ ମୂଳରେ ଧ୍ୟାନ କରୁଛନ୍ତି ସେ ମନ୍ତ୍ରକୁ ନମସ୍ତୁଭ୍ୟଂ ଭଗବତେ ବାସୁଦେବାୟ ଧୀମହି ପ୍ରଦ୍ୟୁମ୍ନ ନିରୁଦ୍ଧାୟ ନମଃ ସଂକର୍ଷଣାୟ ଚ ଏଇଭଳି ଭାବରେ ଯେଉଁ ଚତୁର୍ଭୁଜଙ୍କର ମନ୍ତ୍ର ସେ ଦେଇଥିଲେ ଏଇ ମନ୍ତ୍ର ଆଉ ଅନ୍ୟ ମନ୍ତ୍ର ସବୁ ପାଠ କରୁଛନ୍ତି ଧ୍ୟାନ କରୁଛନ୍ତି ସେଇଭଳି ଭଗବାନ ଉପସ୍ଥିତ ହୋଇଗଲେ ଭଗବାନ ଉପସ୍ଥିତ ହୋଇଗଲେ ସେଠି ନାରଦ ମୁନି ଯେତେବେଳେ ଦେଖିଲେ ଭଗବାନଙ୍କୁ ତାଙ୍କ ଶରୀରରେ ପୁଲକ ଯାହାତ ହେଲା ଅଷ୍ଟସାତ୍ତ୍ୱିକ ବିକାର ଯାହାତ ହେଲା ଚକ୍ଷୁରେ ଲୋତକ ନିର୍ଗତ ହେଲା ଏଇଭଳି ଭାବରେ ଯେତେବେଳେ ସେ ହୋଇଯାଇଛନ୍ତି ସେହି ସମୟରେ ଭଗବାନ ଅନ୍ତର୍ଧ୍ୟାନ ହୋଇଗଲେ ଆଖିରେ ଯଦି ପାଣି ପଡ଼ିଥିବ ଆମେ ଆଉ ଦେଖିପାରିବା ନାହିଁ ଆଖିରେ ଦେଖିପାରିବାନି ଯେ ଭଗବାନ ଚାଲିଗଲେ ଅନ୍ତର୍ଧ୍ୟାନ ହୋଇଗଲେ କିନ୍ତୁ ଭଗବାନ ଯଦି ନ ଦେଖିଲେ ନାରଦ ମୁନି ବ୍ୟତିବ୍ୟସ୍ତ ହୋଇଗଲେ ତେଣୁ ଆକାଶବାଣୀ ହେଲା ଯେ ହେ ପୁତ୍ର ବା ହେ ବତ୍ସ ତମେ ଏ ଜନ୍ମରେ ମୋତେ ଆଉ ଦେଖିପାରିବ ନାହିଁ ପୁଣି ପର ଜନ୍ମରେ ତ ମୋତେ ବର୍ଷ ଦେଖା ହେବ ତେଣୁ ଏଇଭଳି ଭାବରେ ସେ ଭଗବାନ ନାମ ରୂପ ଗୁଣ ଲୀଳା ଗାନ କରିକରି ତାଙ୍କ ସେ ଶରୀର ତ୍ୟାଗ କଲେ ଯେତେବେଳେ ତାପରେ ସେ ବ୍ରହ୍ମାଙ୍କର ପୁତ୍ର ହୋଇକରି ଆସିଲେ ବ୍ରହ୍ମାଙ୍କ ପୁତ୍ର ହେଇ ଆସିଲେ ଏ ଭାଗବତ ପ୍ରଥମ ସ୍କନ୍ଦ ଷଷ୍ଠ ଅଧ୍ୟାୟରେ ନାରଦ ମୁନି ଏ ନିଜର ଜୀବନ ବୃତ୍ତାନ୍ତ କହିଛନ୍ତି ତେଣୁ ଏ କଥା ଯେତେବେଳେ ସୁତ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି ସୌନକାଦି ଋଷିମାନଙ୍କୁ ନୈମିଷାରଣ୍ୟରେ 88,000 ଋଷି ସେଇଠି ସୌନକ ଋଷି ପଚାରୁଛନ୍ତି କ'ଣ କଲେ ବ୍ୟାସଦେବ କ'ଣ କଲେ ନାରଦ ମୁନି ଚାଲିଗଲା ପରେ ତେଣୁ ଏ ଶ୍ଳୋକଟି ଭାଗବତ ପ୍ରଥମ ସ୍କନ୍ଦ ସପ୍ତମ ଅଧ୍ୟାୟରେ ଏ କଥାଟି ରହିଛି ସେ କ'ଣ କଲେ ନା ଭଗବାନଙ୍କୁ ଧ୍ୟାନ କଲେ ଭକ୍ତି ଯୋଗରେ ଭଗବାନ ଧ୍ୟାନ କଲେ ଭକ୍ତି ଯୋଗେନ ମନସି ସମ୍ୟକ୍ ପ୍ରଣୀତ ଅମଳେ ଅପସତ୍ ପୁରୁଷଂ ପୂର୍ଣ୍ଣଂ ମାୟାଂ ଚ ତଦପାଶ୍ରୟମ୍ ଭଗବାନ କିଭଳି ଦର୍ଶନ କଲେ ନା ଭକ୍ତି ଯୋଗ ମାଧ୍ୟମରେ ଭଗବାନଙ୍କୁ ଦର୍ଶନ କଲେ କିଭଳି ଦର୍ଶନ କଲେ ପୂର୍ଣ୍ଣ ପୁରୁଷ ସେ ପୂର୍ଣ୍ଣ ପୁରୁଷ ହେଉଛନ୍ତି କିଏ ନା କୃଷ୍ଣ ପରଶ୍ଳୋକରେ କୁହାଯିବ ଏ କୃଷ୍ଣଙ୍କୁ ଦେଖିଲେ କିଭଳି ଦେଖିଲେ ନା ମାୟାଂ ଚ ତଦପାଶ୍ରୟମ୍ ମାୟାକୁ ଦେଖିଲେ ତାଙ୍କ ପଛପଟେ ଦେଖିଲେ ତଦପାଶ୍ରୟମ୍ ଏ ମାୟା କିଭଳି ନା ଜୟା ସମ୍ମୋହିତ ଜୀବ ଆତ୍ମାନଙ୍କ ତ୍ରିଗୁଣାତ୍ମକମ୍ ମୋହ ଶବ୍ଦରେ ସବୁ ଆସୁଛି ସେ ସମସ୍ତଙ୍କୁ ମୋହିତ କରି ରଖି ସମ୍ମୋହ ସମ୍ୟକ ରୂପରେ ମୋହିତ କରି ରଖିଛନ୍ତି ମାୟା ଜୟା ସମ୍ମୋହିତ ଜୀବ ଆତ୍ମାନଙ୍କ ତ୍ରିଗୁଣାତ୍ମକମ୍ ଯଦିଓ ସେମାନେ ଆତ୍ମା ସେମାନେ ଭଗବାନଙ୍କ ଉନ୍ନତତର ଶକ୍ତି ଏ ଯେଉଁ ମାୟା ହେଉଛି ଭଗବାନଙ୍କ ନିମ୍ନତର ଶକ୍ତି ତ୍ରିଗୁଣ ଶକ୍ତି ଯେଉଁ ଭଗବାନ ଭଗବାନ ନିମ୍ନତର ଶକ୍ତି ଆମେ ହେଉଛୁ ଭଗବାନ ଉଚ୍ଚତର ଶକ୍ତି କିନ୍ତୁ ଆମେ ସେଇ ତିନି ଗୁଣରେ ମୋହିତ ହୋଇକି ପଳିଯାଇଛେ ଏ ପ୍ରଶ୍ନଟି ପଚାରିଥିଲେ କିଏ ବିଦୁର ପଚାରୁଛନ୍ତି ମୈତ୍ରଙ୍କୁ କେମିତି ଜୀବ ମାୟା ମୋହିତ ହୋଇକି ହୋଇଯାଉଛି କେମିତି ଏଇସବୁ ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧରେ ସେସବୁ ଆଲୋଚନା କରାଯାଇଛି ସମସ୍ତେ ମୋହିତ ହୋଇକି ରହୁଛନ୍ତି ତିନି ଗୁଣ ଦ୍ୱାରା ସତ୍ୱ ରଜ ତମ ତିନି ଗୁଣ ଦ୍ୱାରା ସମସ୍ତେ ମୋହିତ ହୋଇକି ରହିଛନ୍ତି ଏବଂ ଅର୍ଜୁନ ମଧ୍ୟ ମୋହିତ ହୋଇକି ରହିଥିଲେ ପ୍ରଥମ ଅଧ୍ୟାୟରେ ଯେଉଁ ସବୁ କଥା କହିଲେ ଦ୍ୱିତୀୟ ଅଧ୍ୟାୟରେ ମଧ୍ୟ କିଛି କଥା କହିଛନ୍ତି ସେ ସବୁ ମୋହିତ ହୋଇକି କଥା କହିଛନ୍ତି ତେଣୁ ଭଗବାନ ସେସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି ଅନ୍ତିମରେ କହିଲେ ଅର୍ଜୁନ ତୁମର ମୋହ ଦୂର ହେଲା ନା ଆହୁରି ଅଛି କଚିତ ଏ ତ ସୁତ ପାତ୍ର ତୋୟା କେ ଗଣୁଛ ତ କଚିତ ଅଜ୍ଞାନ ସମ ପ୍ରଣଶ୍ରତି ଧନଞ୍ଜୟ ଯୁଦ୍ଧଭୂମିରେ ଭଗବାନ ଜ୍ଞାନ ଦେଉଥିଲେ 18 ଅକ୍ଷୌଣୀ ସୈନ୍ୟ ରହିଛନ୍ତି ହାତୀ ରହିଛନ୍ତି ଘୋଡ଼ା ରହିଛନ୍ତି ଇତ୍ୟାଦି ବିଭିନ୍ନ ପ୍ରକାର ପଶୁମାନେ ମଧ୍ୟ ରହିଛନ୍ତି ଏଇଭଳି ଭାବରେ କେଉଁ ସମୟରେ ଯୁଦ୍ଧ ହୋଇଯିବ କିଛି ଠିକଣା ଦୁଇପଟେ ଶଙ୍ଖ ବାଜିଯାଇଛି ଏଭଳି ବିଷମକର ପରିସ୍ଥିତିରେ ଭଗବାନ ଜ୍ଞାନ ଦେଉଛନ୍ତି ଅର୍ଜୁନଙ୍କୁ ଶୁଣୁଛନ୍ତି ତେଣୁ ଆମେ ଯଦି ଟିକିଏ ବିଚଳିତ ହୋଇଯିବା ଆମେ ସେ ଭୁଲିଯିବା କ'ଣ କହିଥିଲେ ଭୁଲିଯିବା ଆମେ ଶୁଣିପାରିବା ମନେ ରହିବ ନାହିଁ ଆମେ ଶୁଣିପାରିବା ପାନିରେ ପଶିବ ନାହିଁ ଆମର तेणु भगवान कहले अंतिमेरे कचित एतं सुतं पाठ त्वया के ग्रहण चेतसा एकाग्र सहित समय श्रवण कले कि श्रवण करिया माने एकाग्र भाव सुन श्रवण करिवार अछि एकाग्र भाव मन को स्थिर रखि श्रवण करिवार अछि यदि मनटा न रहिला ताहले से कानर पसिबन एपटे बस सेपटे बाहर जीव कानर पसिबो नै मन को स्थिर करिया पडिवो ह स्थिर कले जाय कि कानर पसिबो कथा ए कानर जे कथा पसिबो भगवान मध्ये पसिबे से कानर रे कथा माध्यम भगवान प्रवेश करिवे कारण ये भगवान कथा शब्द ब्रह्म ये भौतिक कथा नुह ये शब्द ब्रह्म ये कारण कर्ण माध्यम ये कथा प्रवेश करिवो ये कथा भागवतम द्वितीय स्कंद अष्टम अध्याय रे ये परीक्षित महाराज कहिसंदी कर्ण माध्यम प्रवेश करिवो भगवान तेणु अर्जुन को कहिले तमें एकाग्र सहित श्रवण कल कि जदि जन एकाग्र भाव श्रवण करण हम ना अज्ञान मोह दूर हो कचित अज्ञान समूह प्रणश्रुति धनंजय तुम मोह दूर है ये कहार उद्देश्य आचार्य मैंने कौन कहार उद्देश्य हूँ भगवान कही था जदि अर्जुन कही था प्रभु मुझे शुणीपारे ना ठीक भाव ध्यान शुणीपारे ना विकल विषम पिस्थित से तेणु भगवान आउ थे कह प्रस्तुत थे किंतु अर्जुन एकाग्र भाव श्रवण कर सी कहले प्रभु नष्ट मोह स्मृति लब्धा तत्प्रसादात मयाचित स्थितोस्मिगत संदेह करी से वचनम दब प्रभु मोर मोह दूर हो जाइए आपण कृपारु तेणु मोर मोह दूर हो जाइए मु बर्तमान स्मृति फेरी पाई ए स्मृतिटा कौन ना आम भगवान दास आमर परिचय से गोपी भर्तूर पदकमलोर दास दासानु दास ए स्मृति यहाँ आम भूली जाइए आम स्मृतिटा हरी जा कारण मोह जो गुरु मोह जो गुरु तेणु अर्जुन को मोह दूर है भाव व्यासदेव देखिले भगवान को देखिले माया को पछपट देखिले ये समस्त मोहित कर रखे सम्मोह जया सम्मोहित जीव आत्मान त्रिगुणात्मक परोपी मनोतेन अर्थ तत्कृतम चाही पद्धति जदिओ आम भगवान पराशक्ति उन्नतर शक्ति किंतु भगवान अपराशक्ति निम्नतर शक्ति द्वारा आम मोहित होकर रही यहीटा हूँ अनर्थ ये हूँ अनर्थ ये हूँ भवरोग ये भवरोग केमी दूर हम औषध दे व्यासदेव औषध दे कौन से औषध भवरोग दूर करने जो औषध दि जा कौन से औषध ए कौन माँ हम तर कौट कहले सी तो सत्युगर कथा कही द्वापर युग आरंभ होता से महामंत्र केत आरंभ है ना महाप्रभु जिते आसिले महाप्रभु आसिले जो महामंत्र वेद रही व्यासदेव मत महामंत्र कही कि अमोग मानने कलिकाल जुगधर्म से कहीं जान ना महाप्रभु को आसा पूर्व कहीं जान ना महाप्रभु आस स्थापन कले तेणु व्यासदेव यू से लिखाई प्रथम सप्तम अध्याय वर्णना करो कौन अनर्थोपशम साक्षात भक्ति योग मदक्ष जे ये भवरोग दूर करने औषध व्यासदेव किभली भाव दे ना ये भगवान प्रति भक्ति करवा भक्ति योग मदक्ष जे भगवान खाली महामंत्र नुह जहाँ आम सब सेवा करूचे ये सबू या द्वारा आम अनर्थ दूर हम भक्ति योग श्रवण कीर्तन विष्णु स्मरण पाद समन अर्चन बंदन दास सख्या आत्म ये अधक्षज भगवान गोटे नाम हो अधक्षज कहीं हाँ इंद्रिय मान अक्षज कहले इंद्रिय इंद्रिय मान को इंद्रिय मान ऊर्ध इंद्रिय मान तो आम देख जानपर नहीं भगवान को कारण सी होती अधक्षज किंतु तथापि आम जानपर इंद्रिय मान द्वारा किभली जानपर हाँ इंद्रिय मान भौतिक थी आम ये चित वस्तु को जानपर ना कि आम इंद्रिय मान जो शुद्ध हे से आम भगवान जानपर देखिपर शुणीपर सहित कथापर यह सब हो पार तेणु यही भक्ति जोग ये लोक मैंने जानती ना लोक से अजानते विद्वान चक्रे सातत संगीताम विद्वान व्यासदेव ये सातत संगीता ये भागवत रचना कले ये हूँ औषध ये हूँ औषध जस्यांग वैश्वे माणायाम कृष्णे परम पुरुषे भक्ति उत्पदित पुंस शोक मोह भयपा ଏଇଟାକୁ କେବଳ ଯେଉଁମାନେ ଶୁଣିବା ପାଇଁ ଆରମ୍ଭ କରିବେ, ଯେଉଁମାନେ ପୂର୍ଣ୍ଣ ଭାବରେ ଶୁଣିଛନ୍ତି ତାଙ୍କ କଥା ଛାଡ଼ନ୍ତୁ, ସେ ମାଣାୟ ଯେଉଁମାନେ ଶୁଣିବା ପାଇଁ ଆରମ୍ଭ କରିବେ ତାଙ୍କର କ'ଣ ହେବ ନା ତାଙ୍କର ଯେଉଁ ଫଳ ପ୍ରାପ୍ତ ହେବେ ତାହାର ମୁଖ୍ୟ ଫଳ ଗୌଣ ଫଳ ରହିଛି, ଗୌଣ ଫଳରେ ଏ ଭବରୋଗ ଦୂର ହେଇଯିବ। କ'ଣ ଯଶା ବୈଶ୍ର ମହାଣାୟମ କୃଷ୍ଣ ପରମ ଭକ୍ତିରୁ ଉତ୍ପାଦତେ, ଏଇଟାକୁ ଶୁଣିବା ମାତ୍ରକେ ଭକ୍ତି ଉତ୍ପନ୍ନ ହେବ, ଯାହାଫଳରେ କି ଶୋକ ମୋହ ଭୟ ଇଏ ହେଉଛି ଭବରୋଗ। ଶୋକ ହେଉଛି ଅତୀତ ପାଇଁ, ଆମର କିଛି ବସ୍ତୁ ଚାଲିଗଲା ସେଥିପାଇଁ ଶୋକ କରୁଛେ। ମୋହ, ଏଇ ଯେଉଁ ମୋହ ରହିଛି ନା, ମୋହଟା ହେଉଛି ବର୍ତ୍ତମାନ, ଆମେ ବର୍ତ୍ତମାନ ମୋହିତ ମୋହଗ୍ରସ୍ତ ହେଇକି ରହିଛେ, ଏବଂ ଭବିଷ୍ୟତ ପାଇଁ ଭୟ ରହିଛି, ଏ ତିନୋଟି ଯାକ ହେଉଛି ଭବରୋଗ। ଶୋକ ମୋହ ଭୟ ପାହା, ଏ ନଷ୍ଟ ହେଇଯିବ କେବଳ ଶୁଣିବା ମାତ୍ରକେ। ତେଣୁ ଇଏ ହେଉଛି ଗୌଣ ଫଳ, ଆଚାର୍ଯ୍ୟମାନେ କହିଛନ୍ତି ଗୌଣ ଫଳ, ମୁଖ୍ୟ ଫଳ ଏଇଟା ନୁହଁ। ମୁଖ୍ୟ ଫଳ କ'ଣ? କୃଷ୍ଣ ପ୍ରେମ, ଇଏ ହେଉଛି ମୁଖ୍ୟ ଫଳ, କୃଷ୍ଣ ପ୍ରେମ ପ୍ରାପ୍ତ ହେବେ, ଇଏ ହେଉଛି ମୋହ ଦୂର ହେବ, ଭବରୋଗ ଦୂର ହେବ, ସେଇଟା ବଡ଼ କଥା ନୁହଁ, କିନ୍ତୁ ମୁଖ୍ୟ ହେଉଛି କୃଷ୍ଣ ପ୍ରେମ। ଭବର ଶୋକର ମୋହ ଭାଇ ବା, ଏ ତିନୋଟି ଶ୍ଳୋକ ଯେଉଁ ରହିଛି ଭାଗବତ ପ୍ରଥମ ସପ୍ତମ ଅଧ୍ୟାୟରେ, ଆଉ ଶ୍ରୀଧର ସ୍ୱାମୀ କହୁଛନ୍ତି ଇଏ ହେଉଛି ଶ୍ଳୋକ ତ୍ରୟଣ ଭାଗବତାର୍ଥ ନିରୂପିତ। ଏ ତିନୋଟି ଶ୍ଳୋକରେ ଭାଗବତକୁ କୁହାହେଇଗଲା, ଭାଗବତର ଅର୍ଥ କୁହାହେଇଗଲା ତିନୋଟି ଶ୍ଳୋକରେ, ଏତେ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ। ମୋହ ନାଶ ହେଇଭଳି ଏଇଭଳି ଭାବରେ ହେବ, ମୋହ ନାଶ ହେବ। ତେଣୁ ଯେଉଁମାନେ ଭଗବାନ ଶୁଦ୍ଧ ଭକ୍ତ ତାଙ୍କର ମୋହ ନାହିଁ, ମୋହ ଦୂର ହେଇଗଲା ବୋଲି କହିଲେ ନା ଅର୍ଜୁନ, ତାଙ୍କ ପ୍ରକୃତିରେ ମୋହ ନଥିଲା, ଭଗବାନ ମୋହ କରିଦେଇଥିଲେ, ତାଙ୍କ ପ୍ରକୃତିରେ ମୋହ ନଥିଲା କାହିଁକିନା ସେ ଯୁଦ୍ଧ କରିବାକୁ ପ୍ରସ୍ତୁତ ଥିଲେ। ଯେଉଁ କୁହାଗଲା ନା ଅଥ ଯୁଦ୍ଧ କିନ୍ତୁ ଯାଇଥିଲେ, ତଥାପି ସେ ବିଷାଦଗ୍ରସ୍ତ ହେଇଗଲେ ନା, ବିଷାଦଗ୍ରସ୍ତ ହେବା ପୂର୍ବରୁ, ତାଙ୍କର ବିଷାଦଗ୍ରସ୍ତ ନହେବା ପୂର୍ବରୁ କ'ଣ ହେଇଥିଲା? ସେ କହିଲେ ନା ଯୁଦ୍ଧ କରିବା ପାଇଁ ରେଡ଼ି ହେଇଗଲେ, କହିଲେ କ'ଣ ସେନୋର ଉଭୟ ମଧ୍ୟ ରଥମ ସ୍ଥାପନ ଅଚ୍ୟୁତ, ଦୁଇ ସେନାଙ୍କ ମଝିରେ ମୋର ସ୍ଥାପନ ରଥକୁ ସ୍ଥାପନ କରନ୍ତୁ, କାହିଁକି ବିଷାଦଗ୍ରସ୍ତ ହେବା ପାଇଁ ନା? ଅଥବା ବ୍ୟବସ୍ଥିତ ଦୃଷ୍ଟ ଧାର୍ତ୍ତ ରାଷ୍ଟ୍ର କପି ଧ୍ୱଜ ପ୍ରଭୃତି ଶସ୍ତ୍ର ସମ୍ପାଦେ ଧନୁର ଉଦ୍ୟମ ପାଣ୍ଡବ। ପାଣ୍ଡବ କହିଲେ ଅର୍ଜୁନ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେଇଗଲେ। ତେଣୁ ସେତେବେଳେ ତାଙ୍କର ମନକୁ ଆସିଲା, କହିଲେ ଦୁଇ ସେନାଙ୍କ ମଝିରେ ମୋର ରଥକୁ ସ୍ଥାପନ କରନ୍ତୁ, ମୁଁ ଦେଖିବି କାହା ସହିତ ମୁଁ ଯୁଦ୍ଧ କରିବି, କିଭଳି ଯୁଦ୍ଧ କରିବି, କେଉଁ ଏ ଯେଉଁ ସବୁ ଯୁଦ୍ଧ କରୁଛନ୍ତି ନା, କେଉଁ ଅସ୍ତ୍ର ଛାଡ଼ିବି, ବ୍ରହ୍ମାସ୍ତ୍ର ଛାଡ଼ିବି ନା ଆଗ୍ନେୟାସ୍ତ୍ର ଛାଡ଼ିବି ନା ବାୟବାସ୍ତ୍ର ଛାଡ଼ିବି, ବିଭିନ୍ନ ଅସ୍ତ୍ର ସବୁ ଛାଡ଼ିଲେ, ସେଇଭଳି ତାଙ୍କ ପାଖରେ ସବୁ ଅସ୍ତ୍ର ରହିଛି, କିନ୍ତୁ ଭଗବାନ ଚାହାନ୍ତି ନାହିଁ ଅର୍ଜୁନ ଯୁଦ୍ଧ କରନ୍ତୁ ବୋଲି। କାରଣ ଏଇ ଇଏ ଅକିଜନ୍ରେ ଭଗବାନ ଜ୍ଞାନ ଦେବେ ଅର୍ଜୁନକୁ, ସେଇଥିପାଇଁ ଭଗବାନ ତ ନେଇଗଲେ, ଦୁଇ ସୈନ୍ୟ ମଝିରେ ନେଇଗଲେ, କହିଲେ କ'ଣ ପ୍ରସିଦ୍ଧାଂ ପାଣ୍ଡୁପୁତ୍ରାଣାମ ଏ ନା ସେ କହିଲେ ଦେଖ କୌରମାନଙ୍କୁ ଦେଖ ସୈନ୍ୟମାନଙ୍କୁ ଦେଖ, ଆଙ୍ଗୁଠି ଦେଖେଇକି କହିଲେ ତାଙ୍କୁ ଅର୍ଜୁନକୁ। କହିଲା ସମୟରେ ଅର୍ଜୁନଙ୍କ ମନରେ ବିଷାଦ ଆସିଲା, ତା ପୂର୍ବରୁ ବିଷାଦ ଆସିନଥିଲା, ମୋହଗ୍ରସ୍ତ ହେଇନଥିଲେ ସିଏ, କାରଣ ସେ ଭଗବାନଙ୍କ ଶୁଦ୍ଧ ଭକ୍ତ, ସେ କାହିଁକି ମୋହଗ୍ରସ୍ତ ହେବେ? କିନ୍ତୁ ଭଗବାନ ବ୍ୟବସ୍ଥା କଲେ ଯାହାଫଳରେ କି ଆମ ପାଇଁ ଏ ଜ୍ଞାନ ପ୍ରଦାନ କରାଯିବ, ଭଗବତ ଗୀତାର ଜ୍ଞାନ ପ୍ରଦାନ କରାଯିବ, ସମସ୍ତ ବେଦର ସାର ଯେମିତି ସର୍ବ ଉପନିଷଦ ଗାବ ଦୁଗ୍ଧା ଗୋପାଳ ନନ୍ଦନ, ସମସ୍ତ ବୈଦିକ ଶାସ୍ତ୍ରର ସାର ଏଇ ଭଗବତ ଗୀତା ମାଧ୍ୟମରେ ପ୍ରଦାନ କରେ, ସମସ୍ତ ମାନବ ସମାଜକୁ ପ୍ରଦାନ କରାଯିବ। ତେଣୁ ଏଇଭଳି ଭାବରେ ଭଗବାନ ତାକୁ ମୋହଗ୍ରସ୍ତ କରି ଜ୍ଞାନ ପ୍ରଦାନ କଲେ। ତେଣୁ ସେହିଭଳି ଭାବରେ ସେ ତାପରେ କହିଲେ ନା ଯେଉଁ କଥା ସବୁ କହିଥିଲେ ସବୁ ମୋହଗ୍ରସ୍ତ ହିଁ କହିଥିଲେ, ମୋହଗ୍ରସ୍ତ ହିଁ ପ୍ରଥମ ଅଧ୍ୟାୟରେ ଏବଂ ଦ୍ୱିତୀୟ ଅଧ୍ୟାୟରେ କିଛି ଶ୍ଳୋକ ଯେଉଁ କହିଛନ୍ତି ମୋହଗ୍ରସ୍ତ ହିଁ କହିଥିଲେ। କିନ୍ତୁ ଯେତେବେଳେ ତାଙ୍କର ମୋହ ଦୂର ହେଇଗଲା, ଭଗବାନ ଜ୍ଞାନ ପ୍ରାପ୍ତ ହେଇକରି ମୋହ ଦୂର ହେଇଗଲା, ସେତେବେଳେ ସେ କହିଲେ ଭଗବାନ ଆଉ କହିଲେନି ଅର୍ଜୁନ ଯୁଦ୍ଧ କର ବୋଲି, ଭଗବାନ କ'ଣ କହିଲେ? ଭଗବାନ କହିଲେ ମୁଁ ତୁମକୁ ସବୁ ଜ୍ଞାନ ଦେଇଦେଲି, ଇତିତେ ଜ୍ଞାନମ ଆଖ୍ୟାତମ ଗୁହ୍ୟାତ ଗୁହ୍ୟତର ମୟା ଭୀମୃଷେତେ ଦଶେଷଣ ଯଥେଷ୍ଟ ଠାକୁରୁ, ମୁଁ ତୁମକୁ ସବୁ ଜ୍ଞାନ ଦେଇଦେଲି, ତୁମେ ଏଇଟା ଚିନ୍ତା କର। କାରଣ ଅର୍ଜୁନ କହୁଥିଲେ ମୁଁ ଯୁଦ୍ଧ କରିବି ନାହିଁ, ଯାଇ ଭିକ୍ଷା କରିବି ଚଳିବି, ସନ୍ନ୍ୟାସ ହେଇକି ପଳେଇବି, ଏଇଭଳି ଭାବରେ କହୁଥିଲେ। ତେଣୁ ଭଗବାନ କହିଲେ ନାହିଁ ଅର୍ଜୁନ ତୁମେ ଯୁଦ୍ଧ କର ନା, ଅର୍ଜୁନ କହିଲେ ଭଗବାନ କହିଲେ ଯଥେଚ୍ଛି ତୁମେ ଯାହା ଇଚ୍ଛା କରୁଛ ସେଇଟା କର, ଇଏ ଆମର ଇଣ୍ଡିପେଣ୍ଡେନ୍ସ, ଇଏ ଆମର ଇଣ୍ଡିପେଣ୍ଡେନ୍ସରେ ଭଗବାନ ହସ୍ତକ୍ଷେପ କରନ୍ତି ନାହିଁ। କାରଣ ଭଗବାନ ହେଉଛନ୍ତି ସୁପ୍ରିମ୍ ସ୍ୱତନ୍ତ୍ର, କି ସେ ଅନ୍ୟମାନଙ୍କ ମଧ୍ୟ କିଛି ସ୍ୱତନ୍ତ୍ରତା ରହିଛି, କାରଣ ଆମେ ଭଗବାନଙ୍କର ଅଂଶ, ଭଗବାନ ସୁପ୍ରିମଲି ଇଣ୍ଡିପେଣ୍ଡେଣ୍ଟ, ଆମେ ମଧ୍ୟ ତାଙ୍କର ଅଂଶ ହିସାବରେ ଆମେ ମାଇନୋରିଟି ଇଣ୍ଡିପେଣ୍ଡେଣ୍ଟ, ଆମର ଇଣ୍ଡିପେଣ୍ଡେଣ୍ଟସରେ ଭଗବାନ ହସ୍ତକ୍ଷେପ କରନ୍ତି ନାହିଁ। ତେଣୁ ଆମକୁ ସବୁ ବ୍ୟବସ୍ଥା କରନ୍ତି, ସବୁ ପ୍ରକାର ଜ୍ଞାନ ପ୍ରଦାନ କରନ୍ତି। ଏଇଟାକୁ ଆମେ ଚିନ୍ତା କରିବା, ଆମେ କ'ଣ କରିବା, ଆମର ଦୁଇଟି ଚଏସ୍ ରହିଛି। କ'ଣ କ'ଣ ଦୁଇଟି ଚଏସ୍ ରହିଛି? ଗୋଟେ ଆମେ ଭଗବାନଙ୍କ ଶରଣରେ ଯିବା, ନହେଲେ ମାୟାର ଶରଣରେ ଆସିବା। ଏଇ ଦୁଇଟା ରହିଛି, ଇଏ ଆମର ଇଣ୍ଡିପେଣ୍ଡେନ୍ସ। ଆମେ ଚାହିଁଲେ ଭଗବାନଙ୍କ ଶରଣରେ ଯାଇକି ଭଗବାନଙ୍କ ସେବା କରିବା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। କିନ୍ତୁ ଆମେ ଯଦି ଭଗବାନଙ୍କ ଶରଣରେ ନ ଯାଉ, ମୋହଗ୍ରସ୍ତ ହେଇଥିବାରୁ ଆମେ ଭଗବାନଙ୍କ ଶରଣରେ ଯାଉନାହିଁ। ତେଣୁ ଆମେ ମାୟାର ଶରଣରେ ରହିବା, ବାଧ୍ୟ ହେଇକି ମାୟାର ଅଧୀନରେ ରହିବା, ମୋହଗ୍ରସ୍ତ ହେଇକି ରହିବା ଆମେ। ତେଣୁ ଅଷ୍ଟାଦଶ ଅଧ୍ୟାୟରେ ଭଗବାନ ମଧ୍ୟ ଏ କଥା କହିଥିଲେ, ଯଦି ମୋ କଥା ନ ଶୁଣିବ, ଅନ୍ତିମରେ ଭଗବାନ କହିଲେ ଅର୍ଜୁନକୁ, ତାପରେ ଏଇଟା ଆବଶ୍ୟକ, ତା ପୂର୍ବରୁ ଏଇଟା କହିଛନ୍ତି, ଯଦି ମୋର କ'ଣ ମୋହ ଦ୍ୱାରା ବା ଅହଙ୍କାର ଦ୍ୱାରା, ଅହଙ୍କାର ନ ଶୋଷୀ, ତୁମେ ଯଦି ମୋ କଥା ଶୁଣିବ ନାହିଁ, ତାହେଲେ ତୁମେ ବିନାଶ ହେଇଯିବ, ତୁମର ବିନାଶ ହେବ। ଆମେ ଭଗବାନଙ୍କ ଶରଣ ନଗଲେ ଆମର ଏଇଭଳି ଭାବରେ ସବୁ ଅସୁବିଧା ଅଛି। ତେଣୁ ଅର୍ଜୁନକୁ ନ କହିଲେ ମଧ୍ୟ ଅର୍ଜୁନ କହିଲେ, ପ୍ରଭୁ ମୁଁ ଆପଣଙ୍କର ଆପଣଙ୍କ ଇଚ୍ଛାକୁ କାର୍ଯ୍ୟକାରୀ କରି ସେ ବଚନ ଦେବ, ଆପଣ ଯେଉଁ ବଚନ କହିଛନ୍ତି ସେଇଟାକୁ କାର୍ଯ୍ୟକାରୀ କରିବି। ତେଣୁ ଆମର କର୍ତ୍ତବ୍ୟ ହେଉଛି ଏଇଟା, ଭଗବାନ ଯେଉଁ ବଚନ ଅଛି, ଆମେ ସବୁ ଭଗବାନ ବଚନ ଜାଣିନାହିଁ, କିନ୍ତୁ ସେଥିପାଇଁ ଆମେ ଗୁରୁ ଗ୍ରହଣ କରୁଛେ। ଗୁରୁଦେବ କହୁଛନ୍ତି, ଏଇଟା ହେଉଛି ଭଗବାନ କହୁଛନ୍ତି, ଏଇଟା କହୁଛନ୍ତି, ଏଇଟା କହୁଛନ୍ତି, ସେଥିପାଇଁ ସେ ନିୟମ କରିଦେଇଛନ୍ତି। ଇସ୍କନରେ ଯେଉଁ ଆମର ରହିଛି, ଇଏ ସବୁ ପ୍ରକାର ଧନ ଆମ ପାଇଁ ରହିଛି, ପରମାର୍ଥିକ ଧନ ପର୍ଯ୍ୟାପ୍ତ ଭାବରେ ଧନ ରହିଛି, ପର୍ଯ୍ୟାପ୍ତ ଭାବରେ ଧନ ରହିଛି, ସବୁ ଦିଆଯାଉଛି ତୁମକୁ, ସବୁ ଧନ ପ୍ରଦାନ କରାଯାଉଛି, ତୁମେ ସେଇଟା ଗ୍ରହଣ କରି ସେହିଭଳି ଭାବରେ ସେଇଟା ଗ୍ରହଣ କରିକିରି ନିଜ ଜୀବନକୁ ସାର୍ଥକ କରିବ। ଏ ଯେଉଁ ମନ୍ଦିରରେ ଆମର ଇସ୍କନ ଯେଉଁ ସୋସାଇଟି ରହିଛି, ନିୟମ ସବୁ ରହିଛି, ସକାଳୁ ଉଠିକି ସନ୍ଧ୍ୟା ପର୍ଯ୍ୟନ୍ତ କ'ଣ କ'ଣ ଆମେ କରିବା, ଏଭଳି ଭାବରେ କରିବା ଯାହାଫଳରେ କି ଏ ମାୟାର ଯେଉଁ ଭବରୋଗକୁ ଦୂର ହେଇଯିବ। ଭବରୋଗର ଔଷଧ ଭାଗବତମ ଗୋଟିଏ ଔଷଧ, ଏ ଔଷଧ ଦିଆଯାଇଛି ଭବରୋଗ ଦୂର କରିବା। ସେଥିପାଇଁ ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି କି ମନ ଖ୍ୟାଲ ଖାଲ ଖାମଖିଆଲ ଭାବରେ ସବୁ କରାଯାଏ ନାହିଁ। ସାଢ଼େ ଚାରିଟାରେ କାହିଁକି ଉଠିବାକୁ ପଡ଼ିବ, ସାଢ଼େ ଚାରିଟାରେ କାହିଁକି ମଙ୍ଗଳ ଆରତୀ କରିବାକୁ ପଡ଼ିବ, ଏଇସବୁ ବ୍ୟବସ୍ଥା କରାଯାଇଛି। ଏ ଭଗବାନ ଚାହାନ୍ତି, ଏଇଟା ଭଗବାନ ଚାହାନ୍ତି, ତୁମେ ମଙ୍ଗଳ ଆଳତିରୁ ଉଠିକିରି ଭଗବାନଙ୍କର ଭଜନ କର। ସଂସାର ଦାବାଢ ଲୋକ ତ୍ରାଣାୟ କାରୁଣ୍ୟ ଘନ ଘନ ତମ ପ୍ରାପ୍ତ କଲ୍ୟାଣ ଗୁଣାନବଶ୍ୟ ଭନ୍ଦେ ଗୁରୁ ଶ୍ରୀ ଚରଣାରବିନ୍ଦ। ମଙ୍ଗଳ ଆଳତି ମଙ୍ଗଳ ହେବ ଆମର, ଆଉ ଯଦି ଆମେ ଆଟେଣ୍ଡ ନ କରିବା କ'ଣ ମଙ୍ଗଳ ହେବ। ସେଇଭଳିଆ ସମସ୍ତେ ମଙ୍ଗଳ ପାଇଁ ଏଇଠି ବ୍ୟବସ୍ଥା କରାଯାଇଛି। ଏ ଭାଗବତ ଯେଉଁ କୁହାଯାଉଛି, ଏ ଅମଙ୍ଗଳ ପାଇଁ କୁହାଯାଉ ନାହିଁ। ତେଣୁ ଯିଏ ନ ଶୁଣିବ ତାଙ୍କର ମଙ୍ଗଳ ହେବ ନାହିଁ, ଏଇଭଳି ଭାବରେ ରହିଛି କଥା। ଅମୃତ ପ୍ରଧାନ ଭବରୋଗ ଦୂର କରାଯିବ, ଔଷଧ ଦିଆଯାଉଛି। ଗୋଟେ ଥରେ ଜଣେ ବ୍ୟକ୍ତି ଥିଲେ ଆମର ଶିଷ୍ୟ କରୁଛନ୍ତି, ସେ ମହାରାଜ କହନ୍ତି, ମୁଁ ମଧ୍ୟ କେତେଥର କହିଛି, କିନ୍ତୁ ଏ ପ୍ରସଙ୍ଗରେ କହିବା, ସେ ବ୍ୟକ୍ତି ଜଣଙ୍କ ନିଦ୍ରା ହେଉନଥିଲା, ନିଦ୍ରା ଇନସୋମ୍ନିଆ ଗୋଟେ ରହିଛି, ଡିଜିଜ୍ ରହିଛି, ସେମାନେ ରାତିରେ ଶୋଇପାରିବେ ନାହିଁ। ସେ ବ୍ୟକ୍ତି ମଧ୍ୟ ସେହିଭଳି ଭାବରେ ବହୁତ ପ୍ରକାର ଚେଷ୍ଟା କରିକି ଔଷଧପତ୍ର ଖାଇକି ସ୍ଲିପିଂ ପିଲ୍ ପାଇକିରି ମଧ୍ୟ ତା ରୋଗ ଭଲ ହେଉନଥିଲା। ତେଣୁ ସେ ସାଧୁଙ୍କ ପାଖକୁ ଗଲେ, ସାଧୁ କହିଲେ ଠିକ୍ ଅଛି ତୁମେ ଆସିବ, ଆମର କଥା ଶୁଣିବ ଭାଗବତ କଥା। ତେଣୁ ସନ୍ଧ୍ୟାବେଳେ ଭାଗବତ ସପ୍ତାହ ଚାଲିତ ଭାଗବତ କଥା ହେଉଛି, ସେ ଶୁଣୁଛି, ଶୁଣିଲା ବେଳେ ଶୋଇପଡ଼ିଲା, ନିଦ ହେଇଗଲା, ତାକୁ ଔଷଧ ଦିଆ ହେଇଗଲା, ନିଦର ଔଷଧ। ଭାଗବତରେ ବର୍ଣ୍ଣନା କରାଯାଇଛି ଗୋଟେ ଔଷଧ ଏଇଟା, ପିଙ୍ଗଳା, ପିଙ୍ଗଳା ଏକାଶକନ୍ଦରେ ବର୍ଣ୍ଣନା କରାଯାଇଛି ଅଷ୍ଟମ ଅଧ୍ୟାୟରେ। ପିଙ୍ଗଳା ଜଣେ ବେଶ୍ୟା ଥିଲା, ସିଏ ହେଉଛି ଭଗବାନଙ୍କର ଗୁରୁ, ପିଙ୍ଗଳା ବେଶ୍ୟା ହେଉଛି ଭଗବାନ ଗୁରୁ ଦତ୍ତାତ୍ରେୟଙ୍କର। ଏକାଶକନ୍ଦ ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା, ଚବିଶଟି ଗୁରୁ ରହିଛନ୍ତି ଭଗବାନ, ସେ ଦତ୍ତାତ୍ରେୟ, ସେ ଗୁରୁ ଗ୍ରହଣ କରିଛନ୍ତି, ବେଶ୍ୟା ହେଉଛନ୍ତି ତାଙ୍କର ଗୁରୁ। ଏହିସବୁ କଥା ଏକାଶକନ୍ଦ ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ସେ ଶୋଇପାରୁନଥିଲା, କିନ୍ତୁ ସେ କେମିତି ଶୋଇଲା ସେଇଟା ବର୍ଣ୍ଣନା କରାଯାଇଛି। ଏଠି ଆମେ ଏ କଥାଟି କହିବା, ଯେତେବେଳେ ଭଗବାନ କଥା ଶୁଣିଲା ସେ ତାକୁ ନିଦ ହେଲା, ଏଭଳି ଭାବରେ ଶୋଇଛି। ସାଧୁ ଜଣଙ୍କ ସବୁ କଥା କରିସାରିକି ଚାଲିଲେ, ତାଙ୍କ ଶିଷ୍ୟମାନେ ସବୁ ଚାଲିଲେ, ତାକୁ ଉଠିବା ପାଇଁ ବସିଲେ, କିନ୍ତୁ ସାଧୁ କହିଲେ ନା ତାକୁ ଉଠାନ୍ତୁ, ତାକୁ ଔଷଧ ଦିଆଯାଇଛି, ସେ ସରସ୍ୱତୀ ଔଷଧ ଶୋଇଲା ରାତିରେ। ଏବଂ ସକାଳ ହେଲା, ସକାଳେ ସୂର୍ଯ୍ୟ କିରଣ ପଡ଼ିଲା, ଏଭଳି ତା ନିଦ ଭାଙ୍ଗିଲା। ସେ କହିଲା, ଗୁରୁଦେବ ଆପଣ କେତେ ସୁନ୍ଦର ଔଷଧ ଦେଲେ, ମୁଁ ଶୋଇପାରୁନଥିଲି, ଅନେକ ଦିନ ଧରିକିରି ଶୋଇପାରୁନଥିଲି, ବୋଧେ ସୁନ୍ଦର ଭାବେ ନିଦ ହେଲା। ଏଇଭଳି କଥା ରହିଛି। ତେଣୁ ଏ ଯେଉଁ କଥା ହେଉଛି ଯେ ଔଷଧ, ସମସ୍ତେ ମୋହଗ୍ରସ୍ତ ହେଇକି ରହିଛନ୍ତି, ମୋହଗ୍ରସ୍ତ ହେଇ ଏଇ ଯେଉଁ ଭାଗବତ କଥା ଶୁଣିବାଟା ହେଉଛି ଏ ଔଷଧ। ତବ କଥାମୃତ ତପ୍ତ ଜୀବନ କବି ବିରୀଡ଼ିତ କଳମ ସାପହଂ ଶ୍ରବଣ ମଙ୍ଗଳଂ ଶ୍ରୀମଦ ଆତତମ ଭୁବି ଗୁଣନ୍ତି ତେ ଭୂରି ଦାଜନା। କେବଳ ଶ୍ରବଣ କଲେ ମଙ୍ଗଳ ହେବ, ଔଷଧ ଇଏ ଏଭଳି ଔଷଧ। ଆମେ ଯେଉଁ ଭଗ ଆମେ ଯେଉଁ ଔଷଧ ପାଉଛେ ସେଇଟାକୁ ଖାଇଲେ ଯାଇକିରି ହେବ, ସେ ତ ତା ଦେହରେ ବହୁତ ରହିଛି, ବହୁତ କଡ଼ୁଆ ଔଷଧ ରହିଛି, ତାକୁ ଖାଇବାକୁ ଇଚ୍ଛା ହେବ ନାହିଁ। କିନ୍ତୁ ଇଏ ଏଭଳି ଔଷଧ କେବଳ ଶ୍ରବଣ କଲେ ଆମେ ରସ ଆସ୍ୱାଦନ କରିବ, ଏଇଟା କଡ଼ୁଆ କଥା ନୁହଁ, ଇଏ ଟେଷ୍ଟ ଆନନ୍ଦ ବଢ଼ି ବଢ଼ି ବଢ଼ିକା ଯିବ। ପରୀକ୍ଷିତ ମହାରାଜ ସେଇଭଳି ଭାବରେ ତାଙ୍କର ଆନନ୍ଦ ବଢ଼ି ବଢ଼ିକା ଯାଉଥିଲା, ତାଙ୍କୁ ନିଦ ହେଉନଥିଲା, କ୍ଷୁଧା ଭୋକ ହେଉନଥିଲା, ଶୋଷ ହେଉନଥିଲା, ଶୁଣୁଥିଲେ ନନ୍ଷ୍ଟପ୍ ସାତ ଦିନ ସାତ ରାତି। ଏଭଳି କଥା ରହିଛି ଭାଗବତ ଶାସ୍ତ୍ର ଏଭଳି ଭାବରେ ମାନେ ମୋହ ଦୂର ହେବ, ଏ ଯେଉଁ ଅନର୍ଥ ଦୂର ହେବ, ମୋହ ଦୂର ହେବ। ତେଣୁ ଏଠି ଭଗବାନ କ'ଣ କଲେ, ତାଙ୍କୁ ମୋହ କରିଦେଲେ। ମୋହିତ୍ୱା ତୁ ଗିରିଶଂ, ମୋହ ତାଙ୍କର କେଉଁଠୁ ମୋହ ଆସିବ, ଶିବଜୀଙ୍କର କେଉଁଠୁ ମୋହ ଆସିବ, ଶିବଜୀ ଭଗବାନ ଭକ୍ତ ବୈଷ୍ଣବମାନଙ୍କ ଯଥା ଶମ୍ଭୁ, କିନ୍ତୁ ଭଗବାନ ସମସ୍ତେ ମୋହ କରିପାରିବେ, ଏମିତିକି ବଳରାମ ମଧ୍ୟ ମୋହିତ ହୋଇଯାଇଥିଲେ, ଅନ୍ୟମାନଙ୍କ କଥା କ'ଣ କହିବା। ଆମେ ବର୍ଣ୍ଣନା କରିଥିଲେ ଦଶମ ସ୍କନ୍ଦ ବାର ଅଧ୍ୟାୟରେ ବର୍ଣ୍ଣନା କରାଯାଇ ଏହିସବୁ ଭଗବାନ କିଭଳି ବଳରାମକୁ ମୋହିତ କରି ରଖିଥିଲେ, ବଳରାମ ଯିଏକି ଭଗବାନଙ୍କ ପ୍ରଥମ ବିସ୍ତାର, ସେ ମଧ୍ୟ ମୋହ ଚାରି ପ୍ରକାର ମୋହ ଥିଲା, ଚାରି ପ୍ରକାର ନା ତିନି ପ୍ରକାର ମୋହ ଆମେ କହିଥିଲୁ ସେତେବେଳେ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ କହିଛନ୍ତି। ବଳରାମ ମଧ୍ୟ ଜାଣିପାରିଲେ ନାହିଁ ଏ ଭଗବାନଙ୍କ ଲୀଳା ଚାଲିଛି, କୃଷ୍ଣ ନିଜକୁ ବିସ୍ତାର କରିଛନ୍ତି ବୋଲି ବଳରାମ ଜାଣିପାରିଲେ ନାହିଁ, ଏଭଳି ଭାବରେ ମୋହ କରିଦେଲେ ଭଗବାନ। କାରଣ ଭଗବାନ ରହୁଛି ମୋ ସବୁ ମାୟାଧର, ସେ ମାୟାକୁ ଧାରଣ କରିଛନ୍ତି, ସମସ୍ତଙ୍କୁ ମୋହ କରିଦେବେ। ସେ ଏକଲା ଈଶ୍ୱର କୃଷ୍ଣ ଆର୍ଷ ଭୃତ୍ୟ ଯାହାର ଯେଛେ ନାଚାଏ ସେ ତେଛେ କରେ ନୃତ୍ୟ। ଭଗବାନ ହେଉଛନ୍ତି ଈଶ୍ୱର ନିୟନ୍ତ୍ରଣକାରୀ, ଯାହାକୁ ଯେଉଁଭଳି ଭାବେ ନଚେଇବେ ସେ ସେଇଭଳି ନାଚିବ। ତେଣୁ ଆଜି ଶିବଜୀଙ୍କୁ ମଧ୍ୟ ମୋହିତ କରୁଛନ୍ତି। ମୋହିତ୍ୱା ତୁ ଗିରିଶଂ, ଏଠି ଗିରିଶଂ ବୋଲି ଶବ୍ଦ ବ୍ୟବହାର କରାଗଲା, ଗିରିର ଈଶ, ପାହାଡ଼ର ପର୍ବତର ଈଶ ହେଉଛନ୍ତି ସିଏ, ସେ ସବୁବେଳେ ଗିରିରେ ରହନ୍ତି, କୈଳାସଗିରି କୈଳାସ ପର୍ବତରେ ସେ ରହନ୍ତି, କୈଳାସଗିରି ଗିରିରେ ରହନ୍ତି, ଗିରିଶଂ ଗିରିର ଈଶ ସିଏ। ଗିରିର ରହିବାର ଅର୍ଥ ହେଉଛି ଏ ଭଗବାନଙ୍କ ବୈରାଗ୍ୟ। ଯଦିଓ ସିଏ ସବୁକିଛି ଧନ ସମ୍ପତ୍ତି ତାଙ୍କ ପାଖରେ ଅଛି, ତାଙ୍କର ଯିଏ ଏ ପ୍ରଥମ ପ୍ରଶ୍ନ କରିଛନ୍ତି ଦଶମ ସ୍କନ୍ଦ ଅଠାଅଶୀ ଅଧ୍ୟାୟରେ ପରୀକ୍ଷିତ ମହାରାଜ, ଯେ ଯେଉଁମାନେ ଶିବଜୀଙ୍କର ଭକ୍ତ ସେମାନେ ବହୁତ ଧନୀ, କିନ୍ତୁ ଯେଉଁମାନେ ଲକ୍ଷ୍ମୀପତି ନାରାୟଣଙ୍କର ପୂଜା କରୁଛନ୍ତି ସେମାନେ ବହୁତ ଦରିଦ୍ର, ଏଭଳି ଭାବରେ କାରଣ କ'ଣ ଏ ପ୍ରଶ୍ନ ପଚାରିଛନ୍ତି ଦଶମ ସ୍କନ୍ଦ ଅଠାଅଶୀ ଅଧ୍ୟାୟରେ, ତାର ଉତ୍ତର ଦେଇଛନ୍ତି ଶିବଜୀ ସୁଖଦେବ ଗୋସ୍ୱାମୀ। ତେଣୁ ଏହିଭଳି ଭାବରେ ଶିବଜୀଙ୍କର ବୈରାଗ୍ୟ, ତାଙ୍କ ପାଖରେ କିଛି ନାହିଁ, ଘର ଖଣ୍ଡେ ନାହିଁ ରହିବା ପାଇଁ, କିନ୍ତୁ ରାବଣକୁ ସେ ଦେଇଦେଲେ ସ୍ୱର୍ଣ୍ଣର ଲଙ୍କା ଦେଇଦେଲେ, ରାବଣକୁ ସ୍ୱର୍ଣ୍ଣର ଲଙ୍କା, ସ୍ୱର୍ଣ୍ଣର ନିର୍ମିତ ନଗରୀ, ଏଭଳି ଭାବରେ ଶିବଜୀ ଦେଇଦେଲେ ତାଙ୍କୁ। ଯେଉଁ ଆଚାର୍ଯ୍ୟମାନେ କହନ୍ତି ଯେଉଁ ଦଶ ଶିର ମୁଣ୍ଡକୁ କାଟି 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 କାଟିକିରି ସେ ଦଶଶିର ପ୍ରାପ୍ତ ହୋଇଥିଲେ, ଏଇଭଳି ଭାବରେ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥିଲେ, ବିଭୀଷଣ କେବଳ ମସ୍ତକୁ କହି ନୁଆଁ ଦେଲେ, ସେ ନୁଆଁ ଦେଇକିରି ସେ ଲଙ୍କାର ରାଜା ହୋଇଗଲେ। ରାବଣ ର ଭାଇ ବିଭୀଷଣ ଗଲା ଶରଣ, ଶରଣ ସମ୍ଭାଳି ତାକୁ ଲଙ୍କେ କଲ ରାଜନ, ଆହେ ନୀଳ ଶୈଳ। କେବଳ ମସ୍ତକୁ ନୁଆଁଇଦେଲେ ଭଗବାନ ପାଖରେ, ସେ ପ୍ରାପ୍ତ ହୋଇଗଲେ, ରାଜା ହୋଇଗଲେ, ଲଙ୍କାର ରାଜା ହୋଇଗଲେ। ଅବଶ୍ୟ ବିଭୀଷଣ ଚାହୁଁନଥିଲେ ଲଙ୍କାର ରାଜା ହେବା ପାଇଁ, ସେ ସେଥିପାଇଁ ଭଗବାନଙ୍କ ଶରଣରେ ଯାଇନଥିଲେ। ସେ ଜଣେ ଶୁଦ୍ଧ ଭକ୍ତ ବିଭୀଷଣ। ବିଭୀଷଣ କୁହାଯାଏ ବର୍ତ୍ତମାନ ମଧ୍ୟ ବଞ୍ଚିଛନ୍ତି ବୋଲି କୁହାଯାଏ। ବିଭୀଷଣ ସବୁଦିନ ଆସନ୍ତି ଦର୍ଶନ କରିବା ପାଇଁ ଜଗନ୍ନାଥଙ୍କୁ। ଯେତେବେଳେ ରାମାୟଣରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ଭଗବାନ ରାବଣ ବିରୁଦ୍ଧରେ ଜୟଲାଭ କରିକି ଫେରିଲେ, ସେତେବେଳେ ଏମାନେ ସବୁ ଆସିଲେ। ଭଗବାନଙ୍କର ଯେଉଁ ବାନର ସେନାମାନେ, ହନୁମାନ ଆଉ ସୁଗ୍ରୀବ ଇତ୍ୟାଦି ସବୁ ଆସିଲେ, ବିଭୀଷଣ ମଧ୍ୟ ଆସିଲେ। କିନ୍ତୁ ଭଗବାନ ସେ ଯେଉଁ ପୁଷ୍ପ ବିମାନରେ ଆସିଲେ, ଭଗବାନ ବିଭୀଷଣଙ୍କୁ ଦେଇଦେଲେ, ତୁମେ ବିମାନ ନେଇକି ଚାଲିଯାଅ। କିଛି ଚାହୁଁଲେ ନା ଯିବା ପାଇଁ, ଫେରିବା ପାଇଁ ଚାହୁଁନଥିଲେ। ସେଥିପାଇଁ ଭଗବାନ ବ୍ୟବସ୍ଥା କରି ଶ୍ରୀରଙ୍ଗମ ଯେଉଁ ରହିଛନ୍ତି, ସେଇଠି ଭଗବାନ ସେଇ ଦକ୍ଷିଣକୁ ରକ୍ଷା କରିଛନ୍ତି। ବିଭୀଷଣ ସେଇଠି ତାଙ୍କୁ ଦେଖୁଛନ୍ତି, ସିଏ ବିଭୀଷଣ ଦେଖୁଛନ୍ତି ବୋଲି କୁହାଯାଏ। କିନ୍ତୁ ସେ ମଧ୍ୟ ସବୁଦିନ ଜଗନ୍ନାଥଙ୍କୁ ଦର୍ଶନ କରନ୍ତି ଆସିକରି, ବିଭୀଷଣ। ଏଇଭଳି କଥା ରହିଛି। ତେଣୁ ଯାହା ବି ହଉ, ଏ ଯେଉଁ ଗିରିଶ କହିବାର ଉଦ୍ଦେଶ୍ୟ ହେଉଛି, ସିଏ ବୈରାଗ୍ୟ, ଏତେ ସବୁ ଧନ ସବୁ ରହିଛି କିନ୍ତୁ ସିଏ ତାଙ୍କର ଖଣ୍ଡେ ଘର ନାହିଁ। ପାର୍ବତୀ ଦେବୀ ସବୁବେଳେ ଶିବଜୀବୀ କୁହନ୍ତି ଯେ ଆମେ ଖାଲି ଏଇଠି ରହିକି ଭଜନ କରୁଛେ, ଆମର ଯେଉଁ ଆମେ ଗୃହସ୍ଥ, ଆମ ଦୁଇ ପୁଅ ଅଛନ୍ତି, କାର୍ତ୍ତିକେୟ ଏବଂ ଗଣେଶ ରହିଛନ୍ତି, ଆମେ ଗୃହସ୍ଥ ଜୀବନ ଯାପନ କରୁଛେ, କିନ୍ତୁ ଆମେ ଗୃହସ୍ଥ ଯେଉଁ କ'ଣ ଦାନ ଧର୍ମ କରିବା, ଯେଉଁ ଅତିଥି ଚର୍ଚ୍ଚା କରିବା କିଛି କରୁନାହଁ, ଗୋଟେ କିଛି ବ୍ୟବସ୍ଥା କର। ଏଇଭଳି ଭାବରେ ପାର୍ବତୀ ସବୁବେଳେ ଶିବଜୀ କହନ୍ତି। ଶିବଜୀ କହିଲେ ହଉ ଠିକ୍ ଅଛି, ଗୋଟେ ଦିନ ମୁଁ ଗୋଟେ ବ୍ରାହ୍ମଣକୁ ଡାକିବି, ତୁମେ ତାକୁ ଯଦି ଖାଇବାକୁ ଦେଇପାରିବ ତାହେଲେ ମୁଁ ଆଉ ଅନ୍ୟମାନଙ୍କୁ ଡାକିବା। କହିକି ଡାକିଲେ ଅଗସ୍ତିଙ୍କୁ, ଅଗସ୍ତି ଋଷି। ଅଗସ୍ତି ଋଷି ଏଭଳି ରହିଛନ୍ତି ଯେ ସପ୍ତ ସମୁଦ୍ରକୁ ଚଳୁ କରିଦେଇଥିଲେ। ସାତଟି ସମୁଦ୍ରରେ କେତେ ଜଳ ରହିଛି ଚିନ୍ତା କରନ୍ତୁ, ତ ଚଳୁ କରିଦେଇଥିଲେ, ଶୁଖିଗଲା ସମୁଦ୍ର, ଆଉ କିଛି ନଥିଲା, ସେ ଇଏ କରିଦେଲେ। ତେଣୁ ସେଇ ଅଗସ୍ତି ଋଷିଙ୍କୁ ଡାକିଥିଲେ। ଅଗସ୍ତି ଋଷିକୁ ଡାକିଲେ, ଅଗସ୍ତି ବସିଲେ ଖାଇବା ପାଇଁ, ଖାଇବା ପାଇଁ ଦିଆଗଲା। ତେଣୁ ପାର୍ବତୀ ଚିନ୍ତା କରୁଛନ୍ତି ମୁଁ କ'ଣ, ମୋର ସବୁ ତାଙ୍କର ସେବିକା ସବୁ ରହିଛନ୍ତି, କେତେ ଖାଇବେ ସେ ଲୋକ, ଜଣେ ବ୍ରାହ୍ମଣ କେତେ ଖାଇବ, ଚିନ୍ତା କରୁଛନ୍ତି। ଏଇଭଳି ଭାବରେ କରୁଛନ୍ତି ବହୁତ ପ୍ରକାର, ଅନେକ ପ୍ରକାର ବ୍ୟଞ୍ଜନ ସବୁ କରିକିରି, 64 ପ୍ରକାର ସବୁ ରହିଛି, ବିଭିନ୍ନ ପ୍ରକାର 108 ପ୍ରକାର ବା ସବୁ ବିଭିନ୍ନ ପ୍ରକାର କରି ଦେଉଛନ୍ତି ଖାଇବା ପାଇଁ। ଗୋଟେ ଦେଲା ବେଳକୁ ପତ୍ରରେ ପକାଇଲା ବେଳକୁ ସେ ସରିଗଲାଣି, ଅଗସ୍ତ ଋଷି ଆଉ ନାହିଁ, ସରିଗଲାଣି, ଯାହା ଦେଲେ ମଧ୍ୟ ସବୁ ଖାଇ ଦେଉଛନ୍ତି। ଏଭଳି ଭାବରେ ପାର୍ବତୀ ଦେଇ ରୋଷେଇ ଯାହା କରିଦେଉ ସେ ସରିଗଲା, ଆଉ ପୁଣି ରୋଷେଇ କରି ଦେଢ଼ା ବ୍ୟସ୍ତ ବ୍ୟତି ବ୍ୟସ୍ତ ହେଇଗଲାଣି। ତେଣୁ ଶିବଜୀ କହିଲେ ଆପଣ କିଛି ବ୍ୟବସ୍ଥା କରନ୍ତୁ, ମୁଁ ଆଉ ଦେଇପାରିବି ନାହିଁ ଖାଇବା ପାଇଁ। ଶିବଜୀ ଦେଖିଲ ମୁଁ ତୁମକୁ କହୁଥିଲି, ତୁମେ ଏଥିରେ ତ ଭଗବାନଙ୍କର ଭଜନ କର, ତୁମେ ଏସବୁ ପସନ୍ଦ ନା, ଏଭଳି କହିଥିଲି। ତେଣୁ ଶିବଜୀଙ୍କ ଉପରେ ସଙ୍କଟ ଆସେ, ଏଠି ବର୍ତ୍ତମାନ ଶିବଜୀଙ୍କ ଉପରେ ସଙ୍କଟ ଆସିଛି। ଶିବଜୀଙ୍କ ଉପରେ ଯେଉଁ ସଙ୍କଟ ଆସେ ସେ ଭଗବାନଙ୍କ ଶରଣରେ ଯାଆନ୍ତି, ତେଣୁ ସେ ଭଗବାନଙ୍କୁ ସ୍ମରଣ କରନ୍ତି। ହରେ କୃଷ୍ଣ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ତେଣୁ ଭଗବାନ ଆସି ପହଞ୍ଚିଗଲେ, ଗୋଟେ ବ୍ରହ୍ମଚାରୀ ରୂପରେ ଆସି ପହଞ୍ଚିଗଲେ, କହିଲେ ବାବା ମୋତେ କ୍ଷୁଧା ହେଉଛି, ମୋତେ କିଛି ଖାଇବାକୁ ଦିଅ। ଆସି ପହଞ୍ଚିଗଲେ ଶିବଜୀ କହିଲେ ଦେଖ ପାର୍ବତୀ, ତୁମେ ଗୋଟିଏ ବ୍ରାହ୍ମଣକୁ ଦେଇପାରୁନ, ଆଉ ଜଣେ ବ୍ରାହ୍ମଣ ଆସିଗଲେଣି ପଟୁ ବ୍ରହ୍ମଚାରୀ, ତେଣୁ ତାକୁ ଡାକିଲେ ହଉ ଚାଲ ବସ, ଆଉ ତ ଚାଲିଛି ରୋଷେଇ ଆଉ କ'ଣ ଖାଇବ। ତେଣୁ ତାଙ୍କୁ ଯାହା କିଛି ଦେଇଦେଲେ, ଅଳ୍ପ କିଛି ଦିଆଗଲା, ସେ ସେଥିରେ ଖାଇଦେଇକି ଚଳୁ କରିଦେଲେ, ମାନେ କ'ଣ କ'ଣ ତାକୁ କହନ୍ତି, ଯେଉଁ ଆଚମନ କରିଦେଲେ, ହାତ ଧୋପିକି ହାତ ଧୁଆ ଧୁଆ ପକାଇଲେ। ଜଣେ ଗୋଟିଏ ଆସନରେ ବସିକିରି ଜଣେ ଯଦି ଭଜନ କରୁଛି, ଜଣେ ଯଦି ଆସମନ କରିଦେଲେ, ଆଉ ଖାଇବା କଥା ନୁହଁ, ଏ ନିୟମ ହେଉଛି ଏଇଟା ଖାଇବାରେ। ତେଣୁ ଅଗସ୍ତି ଋଷିଙ୍କର କହିଲା ଏତେ ଶୀଘ୍ର ତୁମେ ସାରିଗଲା, ଭଗବାନ କହିଲେ ମୁଁ କ'ଣ ରାକ୍ଷସ ନା କ'ଣ, ମୁଁ ଏଭଳି ଖାଇବି, ଏ କହିକିରି ଚାଲିଗଲେ। ତେଣୁ ଅଗସ୍ତି ଋଷି କହିଲେ ହଉ ଠିକ୍ ଅଛି, ମୋତେ ଖାଇବାକୁ ଦେଲେ, ବର୍ତ୍ତମାନ ଜଳ ଦିଅ, ପାଣି ପିଇବା ପାଇଁ ଦିଅ। ତେଣୁ ଭଗବାନ ସେ ଯିଏ ଆସିଥିଲେ ବ୍ରହ୍ମଚାରୀ ରୂପରେ, ସେ ତାଙ୍କୁ ନିଜ ରୂପ ତାଙ୍କୁ ଦେଖାଇଲେ ଏବଂ କହିଲେ ମୁଁ ତୁମକୁ ଜଳ ପ୍ରଦାନ କରିବି, ବର୍ତ୍ତମାନ ଖାଇଥାଅ, ପରେ ଘଣ୍ଟାଟି ପରେ ଖାଇବ ପିଇବ। ଏଭଳି ଭାବରେ କହି ଚାଲିଗଲେ ଅଗସ୍ତି ଋଷି ଜାଣିପାରିଲେ ଭଗବାନ ବୋଲି। ତେଣୁ ଏଇ ଯେଉଁ ଭଗବାନଙ୍କ ଯେଉଁ ଲୀଳା ହେଉଥିଲା, ସପ୍ତମ ବର୍ଷରେ ଦଶମ ସ୍କନ୍ଧରେ ଯେଉଁ ବର୍ଣ୍ଣନା କରାଯାଇଛି ଗୋବର୍ଦ୍ଧନ ଧାରଣ ଲୀଳା, ଇନ୍ଦ୍ର ଯେଉଁ ବର୍ଷା କରିଥିଲେ, ପ୍ରଳୟ ସମୟରେ ବୃଷ୍ଟିକୁ ଛାଡ଼ିଥିଲେ ସିଏ। ତେଣୁ ଭଗବାନ ସେହି ସମୟରେ ଇଙ୍ଗିତ କଲେ, ଅଗସ୍ତି ଏଇଟା ବର୍ତ୍ତମାନ ସମୟ ଆସିଲା, ଦିନ ଜଳ ପାନ କର, କେତେ କେତେ ପିଉଛ ପିଅ, ଏଇଭଳି ଭାବରେ ଏତେ ଜଳ ବର୍ଷା ହେଲା ସବୁ ହେଲା, କାହିଁ ନଦୀରେ ଯମୁନା ନଦୀରେ କିଛି ବଢ଼ିଆ ହେଲା ନାହିଁ ବା କିଛି ଭାସିଗଲା ନାହିଁ, କିଛି ହେଲା ନାହିଁ। ତେଣୁ ଇଏ ହେଉଛି ଏଇଭଳି ଭାବରେ ଏଇଟା ଅନ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି। ତେଣୁ ଶିବଜୀ ଗିରିଶ ଶବ୍ଦ ବ୍ୟବହାର କରିବାରୁ ଆମେ ଏଇ କଥାଟି ଆସିଲା, ଗିରିର ଈଶ ସିଏ ଏଇଭଳି ଭାବରେ ବୈରାଗ୍ୟ, ସେ ପାହାଡ଼ରେ ପର୍ବତରେ ଶୟସାନ କରନ୍ତି ସିଏ ଗିରିଶ। ତେଣୁ ଭଗବାନ ସେ ଗିରିଶଙ୍କୁ ମଧ୍ୟ ମୋହ କରିଦେଲେ, ବର୍ତ୍ତମାନ ମୋହିତ୍ୱା ତୁ ଗିରିଶଂ ଜୃମ୍ଭେଣାସ୍ତ୍ରେଣ ଜୃମ୍ଭିତମ୍, ଏଭଳି ଗୋଟେ ଅସ୍ତ୍ର ରହିଛି ଭଗବାନଙ୍କ ଜୃମ୍ଭେଣ, ଜୃମ୍ଭେଣ କହିଲେ ହାଇ ମାରିବା। ଆମର ସାଧାରଣତଃ ନିଦ ଆସିଲା ମାନେ ନିଦ ଆସିବା ପୂର୍ବରୁ ହାଇ ଆସେ, ଆମେ କହିବା ଆମେ ଗୋଟେ ଅସ୍ତ୍ର ଗୋଟେ ରଖିବା, ଆମେ କେମିତି ବୁଝିବା ଏଇଟାକୁ ନା, ମୁଁ ଯେତେବେଳେ ବର୍ତ୍ତମାନ କଥା କହୁଥିଲି ସେ ସମୟ ମୋତେ କାଶ ଆସୁଥିଲା, କାଶ ଆସୁଥିଲା କାହିଁକି ନା ସେ ସବୁ ଭୋଜ ଚାଲି ସେଠି ସବୁ ସେ ସୁଗନ୍ଧି ଏଠିକି ଆସି ପହଞ୍ଚିଯାଉଥିଲା, ଆଉ କାଶ ଆସୁଥିଲା ସେଥିପାଇଁ। ଇଏ ଗୋଟେ ଅସ୍ତ୍ର ଭଳିଆ ଏଭଳି ଭାବରେ ସବୁ ଛୁଙ୍କ ଛୁଙ୍କ ହେଇଗଲା ମାନେ, ଜିରାପିରା ଛୁଙ୍କ ହେଇଗଲା ମାନେ ପୁରା ଆଉ ସମସ୍ତେ କାଶିବେ ସବୁ। ସେଥିପାଇଁ ରହିଛି ଆମର କିଚେନ୍ରେ ରହିଛି କ'ଣ ସେ କୁହନ୍ତି ଏଗଜଷ୍ଟ ଫ୍ୟାନ୍ ତ ସବୁ ରହିଛି, ନହେଲେ ସେ ଧୂଆଁ ଆସି ପହଞ୍ଚିଗଲା ମାନେ ଆଉ କାଶ ଆରମ୍ଭ ହେବ, ଏଭଳି କଥା ରହିଛି। ସେଇଭଳି ଭାବରେ ଜୁମ୍ଭ ଅସ୍ତ୍ର ଗୋଟେ ରହିଛି ଭଗବାନ ଭଗବାନ ପାଖରେ, ସବୁର ଅସ୍ତ୍ର ରହିଛି, ସବୁ ରହିଛି ଭଗବାନ ପାଖରେ, ସେ ହାଇ ମାରିବା ପାଇଁ ବ୍ୟବସ୍ଥା କରେ। ଭଗବାନ ମଧ୍ୟ ନିଦ୍ରା ଯାଆନ୍ତି ଜଗନ୍ନାଥ ମନ୍ଦିରରେ, ଆପଣ ଦେଖିବେ ରାତିରେ ବହଡ଼ ବେଳେ ବଡ଼ ସିଂହାର ବେଶ ରହିଛି, ରାତିରେ କେତେବେଳେ ରାତି ଅଧ ହେଇଯାଏ, କେତେବେଳେ ରାତି ପାଇଯାଏ, ଏଭଳି ଭାବରେ ଜଗନ୍ନାଥଙ୍କର ଲୀଳା ସବୁ ଚାଲିଛି। ତେଣୁ ଅନ୍ତିମ ବେଶ ହେଉଛି ଆଜି ଆମର ପଦ୍ମ ବେଶ ହେଇଛନ୍ତି, ସେଇଭଳି ଭାବରେ ଜଗନ୍ନାଥଙ୍କ ପ୍ରତି ରାତିରେ ଅନ୍ତିମ ଲୀଳା ହେଉଛି, ଜଗନ୍ନାଥଙ୍କର ଅନ୍ତିମ ସେବା ହେଉଛି ଏଇ ବଡ଼ ସିଂହାର ବେଶ ଧାରଣ କରି ସବୁ ଫୁଲର ମାଳ ସେ ଗ୍ରହଣ କରନ୍ତି, ବହୁତ ସୁନ୍ଦର ଦେଖାଯାଆନ୍ତି। ସେଇ ବଡ଼ ସିଂହାର ବେଶଟା ମଙ୍ଗଳା ଆଳତିରେ ସେ ବେଶଟି ଥାଏ, ମଙ୍ଗଳା ଆଳତି ଦର୍ଶନ କଲା ପରେ ସେ ବେଶକୁ ସେମାନେ କାଢ଼ନ୍ତି, ପୁଣି ଆଉ ଗୋଟେ ବେଶ ହୁଏ। ଭଗବାନ ଏଇଭଳି ଭାବରେ ଖାଇବାକୁ ଦିଆଯିବ, ତାଙ୍କ ବସ୍ତ୍ର ପରିବର୍ତ୍ତନ କରାଯିବ, ପୁଣି ଖାଇବାକୁ ଦିଆଯିବ, ପୁଣି ବସ୍ତ୍ର ପରିବର୍ତ୍ତନ, ଏଇ ଚାଲିଛି ଲୀଳା ଜଗନ୍ନାଥଙ୍କର। ବାଉନ ବାହାର ଭଗବାନ ଭୋଗ ଲାଗୁଛି, ପ୍ରତି ଥରକରେ 100 ଭାର ଲେଖା ଯାଉଛି, ପ୍ରତି ଭାର ଯେଉଁ ଗୋଟେ ଥର ଖାଇବାକୁ ଦିଆଯାଏ 100 ଭାର ଖାଦ୍ୟ ଦିଆଯାଉଛି ଭଗବାନଙ୍କୁ। ଏ ଭଗବାନ ଏଇଭଳି ଭୋଗ ଉପଭୋଗ କରି ସିଏ ଭଗବାନ, ତେଣୁ ଇଏ ରହିଛି ଜୁମ୍ଭ ଗୋଟେ ଅସ୍ତ୍ର ରହିଛି ହାଇ ନିଦ ଆସିବ, ନିଦ ଆସିବା ପୂର୍ବରୁ ହାଇ ବାସିବ, ଶ୍ରୀ ଶ୍ରୀ ସୀତାରାମ ହନୁମାନ ଯୋଗୁଁ କି ଯେତେବେଳେ ଆସିବ ଶିବଜୀ ମଧ୍ୟ ଇଏ କରିପାରିଲେନି, ଏ ତମ ଗୁଣରେ ଏଇଟା ଆସୁଛି ସେ, କିନ୍ତୁ ଶିବଜୀଙ୍କର ତମ ଗୁଣ କେଉଁଠି ଆସିବ, ସେ ଶୁଦ୍ଧ ସତ୍ୟ ସ୍ତରର, କିନ୍ତୁ ତାଙ୍କୁ ହାଇ ମାରିଦେଲେ, ହାଇଆ ବ୍ୟବସ୍ଥା କରିଦେଲେ, ସେ ଆଉ ଯୁଦ୍ଧ ଯେମିତି ନ କରିପାରିବେ ସେଥି ବ୍ୟବସ୍ଥା କରିଦେଲେ ଭଗବାନ ଜୁମ୍ଭେଣାସ୍ତ୍ରେଣ ଜୁମ୍ଭିତମ୍, ହାଇ ମାରିବା ଆରମ୍ଭ କଲେ, ସେଇ ସବୁ ଅସ୍ତ୍ର ସବୁ ଧାରଣ କରିଛନ୍ତି, ଆଉ ଅସ୍ତ୍ର କିଛି ନଥିଲା ବୋଧେ ଲାଷ୍ଟ ଅସ୍ତ୍ରଟା ଧାରଣ କରିଛନ୍ତି ମାରିବା ପୂର୍ବରୁ, ସେ ସବୁ ହାଇ ମାରିବା ସେଇଠି ମୁଛା ହେଇକି ପଡ଼ିଗଲେ ବାଣ। ତେଣୁ ଭଗବାନ ଆକୁ ଛାଡ଼ିକିରି ଗଲେ, ଶିବଜୀଙ୍କ ସହିତ ଆଉ ଯୁଦ୍ଧ କରିବାକୁ ପଡ଼ିଲାନି, ଆଉ ଆଗେଇ ଚାଲିଲେ, କ'ଣ ପାଇଁ କଲେ ଆଗରେ ନା ବାଣସ୍ୟ ପୃତନାଂଶୌରୀ, ବାଣର କେତେ ସୈନ୍ୟ ଆସିଥିଲେ କାହାର ମନେ ଅଛି କି କହିପାରିବେ, କେତେ ଅଖୁଣି କେତେ ଅଖୁଣି ସୈନ୍ୟ, ଭଗବାନ ଯେତିକି ଅକ୍ଷୁଣୀ ସୈନ୍ୟ ଆଣିଥିଲେ ସେ ସେତିକି ମଧ୍ୟ ଅକ୍ଷୁଣୀ ସୈନ୍ୟ ଆଣିଥିଲେ, କେତେ ଅକ୍ଷୁଣୀ ସୈନ୍ୟ ଆଣିଥିଲେ ଭଗବାନ, ବା ବାଣର କେତେ ଅକ୍ଷୁଣୀ ସୈନ୍ୟ ଥିଲା, ଦ୍ୱାଦଶ ବାର, ବାର ଅକ୍ଷୁଣୀ ସୈନ୍ୟ। ତେଣୁ ଏଇ କ'ଣ ବାଣ ସେ ପୃତନାଂଶୌରୀ, ବାଣର ଯେଉଁ ସୈନ୍ୟମାନେ ସବୁ ଥିଲେ ସେମାନଙ୍କୁ ପାଖକୁ ଭଗବାନ ଗଲେ, କିଭଳି ଭାବରେ ଗଲେ ନା ଜଘାନ ତାଙ୍କୁ ହତ୍ୟା କରିବା ପାଇଁ ଆରମ୍ଭ କଲେ, କିଭଳି ଭାବରେ ନା 80 ଗଦା ଇସୁଭି, 80 କାହାକୁ ତାଙ୍କର ଅସ୍ତ୍ରରେ ବା ଯେଉଁ ଖଡ଼ଗରେ ହତ୍ୟା କଲେ, କାହାକୁ ଗଦାରେ ହତ୍ୟା କଲେ, କାହାକୁ ସର ମାରିକି ହତ୍ୟା କଲେ, 80 ଗଦା ଏବଂ ଇସୁଭି ଏ ସବୁ ହତ୍ୟା କରିବା ପାଇଁ ଆରମ୍ଭ କଲେ। ସବୁ ସୈନ୍ୟମାନଙ୍କୁ ହତ୍ୟା କଲା ପରେ ଭଗବାନ ଯାଇ ପହଞ୍ଚିବେ ବାଣ ପାଖରେ, ଏବଂ ଅନ୍ୟମାନେ ସବୁ ଯୁଦ୍ଧ କରୁ, ସେସବୁ ବର୍ଣ୍ଣନା କରାଯିବ, ସ୍କନ୍ଧ କାହା ସହିତ ଯୁଦ୍ଧ କରୁଛନ୍ତି, କାର୍ତ୍ତିକ କାହା ସହିତ ଯୁଦ୍ଧ, ସବୁ ସବୁ ହେଲ୍ପ, ତେଣୁ ଭଗବାନ ଯାଇ ପହଞ୍ଚିବେ ବାଣ ପାଖରେ, ଯାଇ ପହଞ୍ଚିବେ ବାଣ ପାଖରେ ପହଞ୍ଚିକିରି ତାଙ୍କର ସବୁ ହସ୍ତକୁ ସବୁ କାଟିବେ, ଏଇ କଥାଟି ବର୍ଣ୍ଣନା କରାଯିବ। ଏସବୁ ଲୀଳା ରହିଛି। ଶିବଜୀ ତାପରେ ନିଦ ଭାଙ୍ଗିବ, ଶିବଜୀ ନିଦ ଯେତେବେଳେ ଭାଙ୍ଗିଯିବ ସେତେବେଳେ ସେ କ'ଣ କରିବେ ନା ଏସବୁ ବହୁତ କଥା ରହିଛି ବର୍ଣ୍ଣନା କରିବା, ଆମେ ଶୁଣିବା। ତେଣୁ ଶିବଜୀ ଶିବ ଜ୍ୱର ଛାଡ଼ିବେ, ତେଣୁ ଭଗବାନ ମଧ୍ୟ ତାଙ୍କ ନାରାୟଣ ଜ୍ୱରକୁ ଛାଡ଼ିବେ। ନାରାୟଣ ଜ୍ୱର ଏବଂ ଶିବ ଜ୍ୱର ଭିତରେ ତ ଯୁଦ୍ଧ ଚାଲିବ, ଏସବୁ ଯୁଦ୍ଧ ଚାଲୁଛି ଆଉ ଆମେ କଥା କିନ୍ତୁ ବନ୍ଦ କରିବା, ଆମ ସମୟ ନାହିଁ। କଥାକୁ ବିଶ୍ରାମ ଦେବା, 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରି ଭଗବାନ କଥା ବିଶ୍ରାମ ଦେବା।